श्रीमद्भागवतम दर्शन स्कंद अठावन अध्याय श्लोक 13। एकदा रथम आरुह्य एकदा रथम आरुह्य विजयो बानर ध्वजम विजयो बानर ध्वजम गांडीवं धनुराधाय गांडीवं धनुराधाय तूणौ चाख्य सायको तूणौ चाख्य सायको एकदा रथमारुह्य विजयो वानरध्वजम् गांडीवंगनुराधाय तूणौ चाख्य सायको एकदा रथमारुह्य विजया वानरध्वजा गांडीवंगनुराधाय तूणौ चाख्य सायको एकदा रथमारुह्य विजयो वानरध्वजम् गांडीवंगनुराधाय तूणौ चाख्य सायको हरे कृष्ण वसु भक्त सज्जन वृंद मातृवृंद अजय हमें ये कथा जो कहते चतुर्मास्य कथा यही समय रे चतुर्मास्यलाट होता तेणु ये ठीक समय कथा कह चतुर्मास कथा कह तेणु भगवान जो चारिमास रे इंद्रप्रस्थरे सब विभिन्न लीला से चारिमास लीला महाभारत विस्तार भाव वर्णना कर भागवतम संक्षेप वर्णना कर भागवतम संक्षेप वर्णना कर तेणु महाभारत वर्णना कर जड़े राजा थे ना हूँ कौन ना हूँ श्वेतक श्वेतक राजा थे से यही भाव यज्ञ करते ये यज्ञ करते अग्नि अग्निबाध्या होगा आम जो खाद्य ग्रहण करे ये हजम हो जठराग्नि जठराग्नि भगवद गीतार भगवान कौन कहले कि हजम होम वैश्व नर भूत्वा प्राणीना देहमाशिता प्राण पान सामुक्त पचा मेन दुर्विधम ये जठराग्नि आम जो रही कौन भगवान से रही अग्नि रूपे वैश्वानर अग्नि रूपे रहीकि आमर खाद्य को प्राण पान सामुक्त जो प्राण एवं अपान जो वायु रही मध्यम से देखो मैंने कौन कर डाइजेसन कर पचा मैं चतुर्विधम चतुर्विध मान कौन 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 हाँ चर्य चस्य चतुर्विधासी भगवत साधो स्वादन्न तृप्ता हरिभक्त संघान कृतैव तृप्ते भजत सदैव वंदे गुरु श्री चरणारविंद गुरुदेव से चारि प्रकार व्यवस्था कर चारि प्रकार खाद्य चतुर्विध से भगवत प्रसाद तेणु ये जो खाद्य रही सब खाद्य को कमी हजम होना भगवान से हजम करठराग्नि आम जो रही वैश्वानर ये गोटे अग्नि रहीकिटा को डाइजेसन कर अग्निदेव जो अग्नि आमर खाद्य को कौन जो हजम कर ଏଇଟାକୁ ଯଦି ଠିକ୍ ଭାବରେ ଅଗ୍ନି ଜ୍ୱଳିତ ଉଜ୍ଜଳ ଉଜ୍ଜଳ ମାନେ କ'ଣ ଅଗ୍ନି ଠିକ୍ ଭାବରେ ପ୍ରଜ୍ୱଳିତ ହୋଇପାରିଲେ ନାହିଁ ଅଗ୍ନିମାନ୍ଦ ବୋଲି କୁହାଯାଏ। ଅଗ୍ନିମାନ୍ଦ ଯେଉଁମାନେ ଅଗ୍ନିମାନ୍ଦ ରୋଗ ଗୋଟେ ରହିଛି ଆୟୁର୍ବେଦିକରେ ବଦ ହଜମି ରୋଗ ଅଗ୍ନିମାନ୍ଦ ବୋଲି କୁହାଯାଏ। ଅଗ୍ନି ଠିକ୍ ଭାବରେ ଉତ୍ତାପ ଦେଇପାରୁନାହାନ୍ତି ମନ୍ଦ ହୋଇଯାଇଛି ଅଗ୍ନିମାନ୍ଦ ତେଣୁ ସେଇ ଅଗ୍ନିଙ୍କର ଅଗ୍ନିମାନ୍ଦ ହୋଇଗଲା ସିଏ ଅଗ୍ନିଙ୍କର ମଧ୍ୟ ଅଗ୍ନିମାନ୍ଦ ହୋଇଗଲା। ଜଣେ ରାଜା ଥିଲେ ତାଙ୍କ ନାଁ ହେଉଛି କ'ଣ ଶ୍ୱେତକୀ ଶ୍ୱେତକୀ ରାଜା ଥିଲେ ଯିଏକି ଏତେ ଯଜ୍ଞ କଲେ ଏତେ ଘିଅ ସେ ଅଗ୍ନିରେ ଦାହ ଆହୁତି ଦେଲେ ଅଗ୍ନିଙ୍କର ଅଗ୍ନିମାନ୍ଦ ହୋଇଗଲା। ତେଣୁ ସିଏ ଆସିକରି ଏଇ ସମୟରେ ଏଇ ଚତୁର୍ମାସ ସମୟର କଥା ସେ ଆସିକରି ଅର୍ଜୁନଙ୍କୁ ଅନୁରୋଧ କଲେ ଏ ଖାଣ୍ଡବ ପ୍ରସ୍ତରଟା ଯେଉଁ ବନ ରହିଛି ତାକୁ ଇଏ କରିଦେବା ପାଇଁ ମାନେ ତାକୁ ଜାଳିବା ପାଇଁ ଅଗ୍ନି ଆଉ କେତେ ଘିଅ ଖାଇବେ ଜଙ୍ଗଲରେ ବହୁତ ରହିଛି ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି କରିକିରି ଗଛ ଲତା ବୃକ୍ଷ ସବୁକିଛି ସେ ଭସ୍ମ କ'ଣ ଗ୍ରହଣ କରିବେ ଅଗ୍ନି ତାଙ୍କର ଅଗ୍ନିମାନ୍ଦକୁ ଦୂର କରିବେ। ଅଗ୍ନିଙ୍କର ଅଗ୍ନିମାନ୍ଦକୁ ଦୂର କରିବା ପାଇଁ ଏଇଟା ହେଉଛି ଖାଣ୍ଡବପ୍ରସ୍ଥ ଦାହନ କରିବାଟା ଗୋଟେ ଔଷଧ ତାଙ୍କ ପାଇଁ ଥିଲା କିନ୍ତୁ ଖାଣ୍ଡବପ୍ରସ୍ଥଟା ହେଉଛି ଇନ୍ଦ୍ରଙ୍କର ବନ ଥିଲା ସେଇଟା ଇନ୍ଦ୍ରଙ୍କର ବା ଯେଉଁ ରହିଛି ସେଠି ରହୁଥିଲେ ତକ୍ଷକ ରହୁଥିଲେ ତକ୍ଷକ ସେଠି ରହୁଥିଲେ ଯେ ତକ୍ଷକ ହେଉଛନ୍ତି ଇନ୍ଦ୍ରଙ୍କର ବନ୍ଧୁ ତେଣୁକରି ସେ ତକ୍ଷକ ରହୁଥିଲେ ତେଣୁ ଇନ୍ଦ୍ର ମଧ୍ୟ ସୁରକ୍ଷା ପ୍ରଦାନ କରୁଥିଲେ ସେ ଖାଣ୍ଡବପ୍ରସ୍ଥ ବନକୁ। ତେଣୁ ଅଗ୍ନିଦେବ ଯେତେବେଳେ ଅନୁରୋଧ କଲେ ଅର୍ଜୁନଙ୍କୁ ଅର୍ଜୁନ କହିଲେ ଠିକ୍ ଅଛି ଇନ୍ଦ୍ରଦେବଙ୍କ ଠାରୁ ସୁରକ୍ଷା ଇନ୍ଦ୍ର ତାଙ୍କ ପିତା ହେବେ କିନ୍ତୁ ତଥାପି ସେ ସୁରକ୍ଷା କବଚ ଗୋଟେ ସୃଷ୍ଟି କଲେ ସୁରକ୍ଷା କବଚ ସୃଷ୍ଟି କରିକିରି ସେଇଟାକୁ ଅଗ୍ନି ସଂଯୋଗ କରିଦେଲେ ସେ ଖାଣ୍ଡବପ୍ରସ୍ଥକୁ। ଅଗ୍ନି ଯେତେବେଳେ ଦାହ ହେବାକୁ ଆସିଲା ଖାଣ୍ଡବପ୍ରସ୍ଥ ଇନ୍ଦ୍ରଦେବ ବହୁତ ଚେଷ୍ଟା କଲେ ଏ ଅଗ୍ନି ବନ୍ଦ କରିବା ପାଇଁ ତେଣୁ ସେ ବର୍ଷା ବୃଷ୍ଟିପାତ କଲେ। ଭଗବାନ ଏଭଳି ସବୁ ଭୌତିକ ଜାଗା ସବୁ ସୃଷ୍ଟି କରିଛନ୍ତି ସବୁ ବିପରୀତ ଜିନିଷ ସବୁ ରହିଛି ଏଠି ଅଗ୍ନି ରହିଛି ପୁଣି ଜଳ ମଧ୍ୟ ରହିଛି। ଅଗ୍ନି ଯେତେବେଳେ ଦାହ କରୁଥିବ ସେତେବେଳେ ଜଳ ଯଦି ପଡ଼ିଯିବ ସେଠି ନ ସେ ଅଗ୍ନି ବୁଝିଯିବ ଅଗ୍ନି ଆଉ କାର୍ଯ୍ୟ କରିବ ନାହିଁ। ଏଭଳି ସବୁ ରହି ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି ବିପରୀତ ବସ୍ତୁ ମାଧ୍ୟମରେ ସବୁ କାର୍ଯ୍ୟ କରୁଛନ୍ତି ଭଗବାନ ଇଏ ହେଉଛନ୍ତି ଭଗବାନଙ୍କର ଭଗବତ୍ତା। ତେଣୁ ଯେତେବେଳେ ଅଗ୍ନି ଦାହ ହେଉଥିଲା ସେ ସମୟରେ ଇନ୍ଦ୍ର ବୃଷ୍ଟିପାତ କଲେ ବୃଷ୍ଟିପାତ କରିକିରି ଅଗ୍ନିକୁ ବନ୍ଦ କରିବା ପାଇଁ ଚାହିଁଲେ କିନ୍ତୁ ସୁରକ୍ଷା ଏଭଳି କରିଥିଲେ ଅର୍ଜୁନ ବୃଷ୍ଟି ମଧ୍ୟ ଭେଦ କଲାନି ତାଙ୍କର ସୁରକ୍ଷା କବଚ ଭେଦ କରିପାରିଲା ନାହିଁ। ତେଣୁ ଅଗ୍ନିଦେବ ତାଙ୍କ ଉପରେ ପ୍ରୀତ ହୋଇକରି ସେ ସମୟରେ ମଧ୍ୟ ତକ୍ଷକ ନଥିଲେ ସେଠି ସେ ଜଙ୍ଗଲରେ ନଥିଲେ ଅଗ୍ନିଦେବ ପ୍ରୀତ ହୋଇକରି ତାଙ୍କୁ ସବୁ ବହୁତ ପ୍ରଦାନ କରିଛନ୍ତି ବହୁତ ଉପହାର ସବୁ ପ୍ରଦାନ କରିଥିଲେ ଅଗ୍ନିଦେବ। ତା ଦେହରୁ କୁହାଯାଏ ଗୋଟେ ହେଉଛି ରଥ ଏଠି ଯେଉଁ କୁହାଗଲା ନା ଏକଦା କ'ଣ ଏକଦା ରଥ ମା ରୁହ ଏଇଟା ତା ପୂର୍ବରୁ ହୋଇଯାଇଛି ତେଣୁ ସେଇ ରଥକୁ ଧରିକିରି ସେଇ ରଥକୁ ଆଣିକି ଆସିଲେ ଭଗବତ ଗୀତାରେ ଭଗବାନ କହିଲେ ରଥ ବିଷୟରେ ଅର୍ଜୁନଙ୍କ ରଥ ତତଶ୍ୱେତ ହୈଯୁକ୍ତ ମହତି ସନ୍ଦନ ସ୍ଥିତ ମାଧବ ପାଣ୍ଡବ ସହିତ ଦିବ୍ୟ ଶଙ୍ଖ ପ୍ରଦତ୍ମତୁ ଏଇ ଶଙ୍ଖ ମଧ୍ୟ ଅର୍ଜୁନଙ୍କର ଯେଉଁ ଶଙ୍ଖ ଦେବଦତ୍ତ ସେ ଶଙ୍ଖ ମଧ୍ୟ ସେ ଦେଇଥିଲେ ଭୀମକୁ ଗଦା ମଧ୍ୟ ସେ ଦେଇଥିଲେ ଏ ବହୁତ ପ୍ରକାର ଉପହାର ସବୁ ଦେଇଥିଲେ ଅଗ୍ନିଦେବ। ତେଣୁ ଏଇଟା କୁହାଯାଉଛି ତଥା ଶ୍ୱେତ ହୈଯୁକ୍ତ ସେ ଯେଉଁ ରଥ ଦେଇଥିଲେ ସେ ହେଉଛି ଶ୍ୱେତ ରଥରେ ଶ୍ୱେତ ବା ଧଳା ଘୋଡ଼ା ସବୁ ଥିଲା ତା ଦେହରେ ସ୍ୱତି ହୈ ଯୁକ୍ତେଇ ମହତି ସନ୍ଦନ ସ୍ଥିତ ସେ ଯେଉଁ ରଥ ମହତ ବହୁତ ମହତ ରଥ ମହତି ସନ୍ଦନ ସ୍ଥିତ ମାଧବ ପାଣ୍ଡବ ସହିତ ଦିବ୍ୟ ଶଙ୍ଖ ପ୍ରଦତ୍ତୁ ତେଣୁ ମାଧବ ଯେଉଁ ଶଙ୍ଖ ନାମ କଲେ ସେ ହେଉଛି ପାଞ୍ଚଜନ ଶଙ୍ଖ ଏବଂ ପାଣ୍ଡବ କହିଲେ କ'ଣ ଯେଉଁ ଅର୍ଜୁନ ଶଙ୍ଖ ନାଦ କଲେ ସେ ହେଉଛନ୍ତି କ'ଣ କ'ଣ ପାଞ୍ଚ ଜନ ଋଷିକେ ଦେବଦତ୍ତଙ୍କ ନା ଧନ ଦେବଦତ୍ତଙ୍କ ଅଗ୍ନିଦେବ ଦେଇଥିଲେ ଦେବଦତ୍ତଙ୍କ ତାଙ୍କ ନାଁ ହେଉଛି ଦେବଦତ୍ତଙ୍କ ଧନଞ୍ଜୟ ଅର୍ଜୁନଙ୍କର ଅନେକ ନାମ ରହିଛି ଏଠି କୁହାଯିବ ବିଜୟ ବୋଲି କୁହାଯିବ ଅର୍ଜୁନଙ୍କର 10ଟି ନାମ ଯେଉଁ ରହିଛି ତାଦେହରୁ ଗୋଟିଏ ନାମ ହେଉଛି ବିଜୟ। ଆଚ୍ଛା ଏଇ ଯେଉଁ ଘଟଣା ହେଲା ସେହି ସମୟରେ ଆଉ ଗୋଟେ ଘଟଣା ହେଲା କ'ଣ ନା ସେଇଠି ରହିଥିଲେ କିଏ ମୟଦାନବ। ମୟଦାନବ ଯେଉଁ ଦେବତାମାନଙ୍କର ମିସ୍ତ୍ରୀ ବା ଶିଳ୍ପୀ ହେଉଛନ୍ତି କ'ଣ କୁବେର ନା କ'ଣ ବିଶ୍ୱକର୍ମା। ସେହିଭଳି ଭାବରେ ଅସୁରମାନଙ୍କର ଶିଳ୍ପୀ ହେଉଛନ୍ତି ମୟ ମୟାତ୍ମଦା। ତାଙ୍କର ପୁତ୍ର ଯିଏ ଆସିକି ଭଗବାନଙ୍କୁ ସବୁ ସଖାମାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ଭୀମାସୁର ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇ ସେ ଲୀଳାଟି। ଏ ମୟାତ୍ମଜ ଏ ମୟାର ପୁତ୍ର ହେଉଛି ସିଏ। ତେଣୁ ଯାହା ବି ମୟକୁ ଅର୍ଜୁନ ରକ୍ଷା କରିଥିଲେ, ନହେଲେ ମୟ ସେଠି ପଡ଼ିଯାଇଥାନ୍ତେ ସେଇ ବଣରେ ବା ଯାହା ବି ହଉ ସେ ଦେଇକିରି। ଆଉ ସେ ଅର୍ଜୁନଙ୍କ ଠାରୁ ଆଶ୍ରୟ ନେଲେ, ଅର୍ଜୁନ ତାକୁ ରକ୍ଷା କଲେ, ବନରୁ ରକ୍ଷା କଲେ। ତେଣୁ ସିଏ ପାଣ୍ଡବମାନଙ୍କୁ ଗୋଟେ ଉପହାର ପ୍ରଦାନ କରିଥିଲେ, ସେଇଟା ହେଉଛି ମୟ ସଭା। ପାଣ୍ଡବମାନଙ୍କୁ ସଭାଟି ପ୍ରଦାନ କରିଥିଲେ, ଏ ସଭା ଏଭଳି ରହିଛି ଜଣେ ଆଶ୍ଚର୍ଯ୍ୟ ହେଇଯିବ। ଏଭଳି ଆମେ ଥରେ ଯାଇଥିଲୁ ଗୋଟେ ଥରେ କ'ଣ ବିଶାଖାପାଟଣା, ବିଶାଖାପାଟଣାରେ ଏଭଳିଆ ଗୋଟେ ରହିଛି ଘର, ଏଭଳି ରହିଛି ଘର ତୁମେ ଜାଣିପାରିବନି କେଉଁପଟେ ବାହାରି ପାରିବ, ବାହାରି ପାରିବନି ଏଭଳି ସବୁ ରହିଛି। ଏଭଳି ସବୁ ମିରର ଫିରର ସଂଯୋଗ କରିକି ରଖିଛନ୍ତି, ଆପଣ ଜାଣିପାରିବେନି କେଉଁପଟେ ବାହାରିବେ, ଏଭଳି ମୋହ ହେଇଯିବେ। ସେଭଳି ଭାବରେ ମୟ ଦାନବ ଏତେ ତାଙ୍କର ଆଡ଼ଭାନ୍ସ ଟେକ୍ନୋଲୋଜିରେ ଏତେ ଆଡ଼ଭାନ୍ସ ରହିଛନ୍ତି, ଟେକ୍ନୋଲୋଜି ତାଙ୍କର ଏତେ ଆଡ଼ଭାନ୍ସ। ଆମେ ଦେଖିବା ପାଶ୍ଚାତ୍ୟ ଜଗତରେ ତାଙ୍କର ଟେକ୍ନୋଲୋଜି ବହୁତ ଆଡ଼ଭାନ୍ସ। ମୁଁ ଯେତେବେଳେ ଯାଇଥିଲି ତାଙ୍କ ଟ୍ରେନ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଗଲି, ଏଭଳି ସବୁ ଟ୍ରେନ୍ ରହିଛି, ଟେକ୍ନୋଲୋଜି ସବୁ ରହିଛି। ତେଣୁ ଇଏ ମୟଦାନବର ଏଭଳି ଟେକ୍ନୋଲୋଜି ରହିଥିଲା, ଯେଉଁ ଗୋଟେ ଘରଟି ତିଆରି କରିଥିଲେ ଯେଉଁଟା ଜଳଟା ସ୍ଥଳ ଭଳିଆ ରହିବ ଏବଂ ସ୍ଥଳଟା ଜଳ ଭଳିଆ ରହିବ। ଦଶମ ସ୍କନ୍ଧ ଚଉସ୍ତରୀ ଅଧ୍ୟାୟରେ ଏଇଟା ଲୀଳାଟି ଆସିବ, ଯେତେବେଳେ ଯୁଧିଷ୍ଠିର ଯେତେବେଳେ ଭଗବାନ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରୁଥିଲେ ସେହି ସମୟରେ ପାଣ୍ଡବମାନେ କୌରବମାନେ ମଧ୍ୟ ଆସୁଥିଲେ, ବହୁତ ମୁନି ଋଷିମାନେ ବହୁତ ପ୍ରକାର ଆସିଥିଲେ ସବୁ, ଭଗବାନ ମଧ୍ୟ ସେଠି ଯାଇଥିଲେ। ଏ ଯେଉଁ ବହୁତ ଲୀଳା ଅଛି, କିନ୍ତୁ ଆମର କଥା ହେଉଛି ଯେ ଯୁଧିଷ୍ଠିର ମହାରାଜ ସେତେବେଳେ ସେ ଯେଉଁ ସଭାଗୃହକୁ ଯାଇଥିଲେ ପ୍ରବେଶ କରୁଥିଲେ, ଯେତେବେଳେ ପ୍ରବେଶ କରୁଛନ୍ତି ଦେଖାଯାଉଛି ସ୍ଥଳଭଳି, ସ୍ଥଳଭଳି ଦେଖାଯାଉଛି। ଆଉ ସେତେବେଳେ ଅନ୍ୟମାନେ କହିଲେ ସେଠି ଯେଉଁ ରକ୍ଷୀମାନେ ରହିଛନ୍ତି, ମହାରାଜ ଇଏ ହେଉଛି ସ୍ଥଳ ରହିଛି, ଏଠି ସ୍ଥଳ ରହିଛି, ବାଗିକି ଯାଆନ୍ତୁ। ଯେତେବେଳେ କହୁଛନ୍ତି ସିଏ କହୁଛି ମାନଗୋବିନ୍ଦ, ତାଙ୍କର ବହୁତ ଅଭିମାନ ରହିଛି, ଆଉ ସିଏ ଏମାନଙ୍କ କଥାକୁ ବିଶ୍ୱାସ କରିବେ, ସେ ଦେଖାଯାଉ ସ୍ଥଳ ଜଳ ବୋଲି କେମିତି ପାଇବେ। ହଁ ଦଶମ ସ୍କନ୍ଧ ଚଉସ୍ତରୀ ଅଧ୍ୟାୟରେ ସେ ଶ୍ଳୋକଟି ରହିଛନ୍ତି, କୁହାଯାଉଛି ସେଠି କହୁଛନ୍ତି ନା କ'ଣ ନା ସ୍ଥଳେ ଅଭ୍ୟଗୁଣା ବସ୍ତ୍ରାନ୍ତମ ଜଳମ ମତ୍ଵା ସ୍ଥଳେ ପତର। ଜଳକୁ ଦେଖିଲେ ଜଳେ କ'ଣ ହେଇଛି ସ୍ଥଳେ ଅଭ୍ୟଗୁଣା ହସ୍ତାନ୍ତ ବସ୍ତ୍ରାନ୍ତମ ଜଳମ ମତ୍ଵା, ସ୍ଥଳଟା ରହିଛି ଜଳ, ଜଳକୁ ସ୍ଥଳ ଭଳି ଭାବୁଛନ୍ତି। ତେଣୁ କ'ଣ କରୁଛନ୍ତି ଜଳ ଭିତରେ ଯଦି ପ୍ରବେଶ କରୁଛନ୍ତି ସ୍ଥଳଟା ଜଳ ଭଳି ଭାବୁଛନ୍ତି ସିଏ, ତେଣୁ ସେ କ'ଣ କହୁଛନ୍ତି ନା ବସ୍ତ୍ରାନ୍ତମ ଯେଉଁ ରହିଛି ଆମେ ଟିକେ ଲୁଗା ଟେକିକି ପ୍ରବେଶ କରୁଛେ ନା, କାଳେ ଓଦା ହେଇଛି ବୋଲି ଟେକିକି ପ୍ରବେଶ କରୁଛେ, ବସ୍ତ୍ରାନ୍ତମ ବସ୍ତ୍ରାନ୍ତମ ଜଳମ ତ ସ୍ଥଳେ ପତତ, କିନ୍ତୁ ସେଇଟା ଜଳ ନୁହଁ, ସେ ଭାବୁଛନ୍ତି ତଳେ ଥିବ ପାଣି ଥିବ ତଳକୁ ଗୋଡ଼ ଯିବ ଦେଖିଲା ବେଳକୁ ନାହିଁ ତଳେ ତଳେ କିଛି ନାହିଁ, ସେଇଟା ସ୍ଥଳ ଏଠୁ ପଡ଼ିଗଲେ, ସେଇଠି ପଡ଼ିଗଲେ। ଏବଂ ସେହିଭଳି ଭାବରେ ଜଳେ ତ ସ୍ଥଳବତ୍ ଭ୍ରାନ୍ତିଆ, ଜଳକୁ ମଧ୍ୟ ସେହିଭଳି ଭାବରେ ସ୍ଥଳ ଭଳି ଭାବିକରି ମୟ ମାୟା ବିମୋହିତ, ସ୍ଥଳକୁ ଜଳ ଭଳି ଭାବିଲେ ଜଳକୁ ସ୍ଥଳ ଭଳି ଭାବିକରି ବିମୋହିତ ହେଇକି ରହିଲେ, ପଡ଼ିଗଲେ ସବୁ ତଳେ ପଡ଼ିଗଲେ ସବୁ। ଏହିଭଳି ଦେଖିକରି କୁହାଯାଏ ମହାଭାରତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଦ୍ରୌପଦୀ କହିଦେଲେ ଅନ୍ଧର ପୁତ୍ର ଅନ୍ଧ, ଅନ୍ଧ ଧୃତରାଷ୍ଟ୍ରର ପୁତ୍ର ହେଉଛନ୍ତି ଅନ୍ଧ ବୋଲି କହିକିରି ହସିଦେଲେ। ଏବଂ ଯୁଧିଷ୍ଠିର ମହାରାଜ ବହୁତ ମନ ଦୁଃଖ କଲେ, ଏସବୁ କହିବା କଥା ନୁହଁ, କିନ୍ତୁ ଭଗବାନ ଚାହାନ୍ତି, ଭଗବାନ ଇଶାରା ଦେଉଛନ୍ତି କୁହ ବୋଲି, କାରଣ ଏଇଭଳି ଭାବରେ ଦୁର୍ଯ୍ୟୋଧନଙ୍କୁ ସିଏ ସେଇଠି ସୂତ୍ରପାତ ହେଲା ବୋଲି କୁହାଯାଏ, ମହାଭାରତର ସୂତ୍ରପାତ ସେଇଠି ହେଲା। ଏ ଯେଉଁ ଦୁର୍ଯ୍ୟୋଧନ ଦ୍ରୌପଦୀ ହସିଥିଲେ ସେଇଥିପାଇଁ ତାଙ୍କୁ କ'ଣ ଉଲ୍ଲଘନ କରିବା ପାଇଁ ଚାହିଁଥିଲେ, ହସି ଦେଇଥିଲ ତ ମୁଁ ଆମେ ତୁମକୁ ବର୍ତ୍ତମାନ ହସିବୁ ତୁମକୁ ଉଲଗ୍ନ କରିକିରି ଏଇଭଳି ଭାବେ ଚିନ୍ତା କରିକିରି ଗୁରୁସଭାରେ ସେ ବ୍ୟବସ୍ଥା କରିଥିଲେ। ପୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶୈଳ। ତେଣୁ ଭଗବାନଙ୍କର ପାଇଁ କିଛି ଅସୁବିଧା ନାହିଁ, ଭଗବାନ କିଏ ସବୁ ଖେଳ। ତେଣୁ ଭଗବାନ ତାକୁ ଉଦ୍ଧାର କଲେ ଦ୍ରୌପଦୀଙ୍କୁ। ଏଇ ଯେଉଁ ରହିଛି ଏଇସବୁ ଘଟଣା ମହାଭାରତରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଏଠି ସଂକ୍ଷେପରେ ଭାଗବତରେ ସେସବୁ ବର୍ଣ୍ଣନା କରାଯିବ। ମହାଭାରତରେ 60 ଲକ୍ଷ ଶ୍ଳୋକ, 60 ଲକ୍ଷ ଶ୍ଳୋକରେ ଭଗବାନଙ୍କ ଏସବୁ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ମହାଭାରତରେ ମାତ୍ର 18,000 ଶ୍ଳୋକ। ତାଦେହରେ କେବଳ ଭଗବାନଙ୍କ ଲୀଳାକୁ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅନ୍ୟ ସ୍ଥାନମାନଙ୍କରେ କିଛି କିଛି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, କିନ୍ତୁ ମୁଖ୍ୟତଃ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି 9ଟି ଅଧ୍ୟାୟରେ। ତେଣୁ ଏଠି ସଂକ୍ଷେପରେ ସବୁ ବର୍ଣ୍ଣନା କରାଯାଇଛି, ଆକୁ ବିସ୍ତାର ଭାବରେ ଜଣେ ଜାଣିବା ପାଇଁ ଚାହିଁଲେ ମହାଭାରତକୁ ପାଠ କରିବାକୁ ପଡ଼ିବ, ସେମାନେ ମହାଭାରତ ପାଠ କଲେ ସେସବୁ ରହିଛି। ତେଣୁ ଏଠି କୁହାଯାଉଛି ତାହା ପରର ଘଟଣା, ଏଇଟା ପୂର୍ବରୁ ଖାଣ୍ଡବପ୍ରସ୍ଥକୁ ଦାହ କରିଦେଇଛନ୍ତି, ତାହା ଖାଣ୍ଡବପ୍ରସ୍ଥ ଦାହ କଲା ପରେ ସେଥିପାଇଁ ଇଏ ଅଗ୍ନିଦେବ ତାଙ୍କୁ ଦେଇଛନ୍ତି ରଥ, ସେଇ ରଥକୁ ବର୍ତ୍ତମାନ ଆରୋହଣ କରୁଛନ୍ତି। ଏକଦା ରଥ ମାରୁହ୍ୟ, ଏକଦା କହିଲେ ତା ପରର ଘଟଣା ଏଇଟା। ତାପରେ 4 ମାସ ଲୀଳା ଭଗବାନ ରହିଥିଲେ ସେଠି, 4 ମାସ କାଳେ ଲୀଳା କରୁଛନ୍ତି ପ୍ରତିଦିନ ଏଇଭଳି ଭାବରେ, ସକାଳେ ସୋମବାର ହେଲା, ମଙ୍ଗଳବାର ହେଲା, ବୁଧବାର ହେଲା, ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ବାହାର ହେଇକି ମାସ, ସପ୍ତାହ ମାସ ହେଇକି 4 ମାସ କଟିଲା ଭଗବାନଙ୍କର ସେଇଠି। କେତେ ତାଙ୍କର ଭାଗ୍ୟ, ଇନ୍ଦ୍ରପ୍ରସ୍ଥ କଷାଙ୍ଗ ବୋଲି କୁହାଯାଉଛି, ଇନ୍ଦ୍ରପ୍ରସ୍ଥବାସୀମାନେ ସବୁଦିନ ଆସୁଥିବେ ଭଗବାନ ଦର୍ଶନ କରିବା ପାଇଁ। ଭଗବାନ ଯେତେବେଳେ ସଭାଗୃହରେ ଆସି ପହଞ୍ଚୁଥିବେ ବା ସେତେବେଳେ ସଭା ନିର୍ମାଣ ହେଇନଥିଲେ, ତା ପରେ ସବୁ ନିର୍ମାଣ ହେଲା, ଭଗବାନ ଯେଉଁଠି ଉପସ୍ଥିତ ଥିବେ ସବୁ ଆସିକି ଦର୍ଶନ କରିବା ପାଇଁ, ଭଗବାନଙ୍କୁ ଦର୍ଶନ କରିବା ପାଇଁ ଲାଇନ୍ ଲାଗିଥିବ। ବିରାଟ ଯେମିତି ଆମେ ପ୍ରଭୁପାଦଙ୍କୁ ଦେଖିବା, ପ୍ରଭୁପାଦ ଲାଇନ୍ ଆମର ଇସ୍କନ ମାୟପୁର ଆପଣ ଯଦି ଯିବେ ଦେଖିବେ, ପ୍ରାୟ ପ୍ରଭୁପାଦଙ୍କର ଯେଉଁ କ'ଣ ଫୁଲ ଦେବା ପାଇଁ, ପୁଷ୍ପ ଦେବା ପାଇଁ ଲାଇନ୍ ଲାଗିଥିବ, ବିରାଟ ଗୋଟେ ଲାଇନ୍। ଏବଂ ସେହିଭଳି ଭାବରେ ମାୟପୁର ଯେଉଁ ରହିଛନ୍ତି ଅଷ୍ଟ କ'ଣ ରାଧା କୃଷ୍ଣ କ'ଣ ରାଧା ମାଧବ ଏବଂ ଅଷ୍ଟସଖୀ ଏବଂ ପଞ୍ଚତତ୍ତ୍ୱଙ୍କର ଯେଉଁ ରହିଛି ଇଏ ପାଦଦୂକ ବା ଯେଉଁ ଇଏ ଯେଉଁ ରହିଛି ସେଇଟାକୁ ପାନ କରିବା ପାଇଁ, ସେଇଟାକୁ ପୂରଣ କରିବା ପାଇଁ ବିରାଟ ବଡ଼ ଲାଇନ୍ ଲାଗିଥିବ। ସେହିଭଳି ଭାବରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଇନ୍ଦ୍ରପ୍ରସ୍ଥବାସୀମାନେ ସମସ୍ତେ ଆସିଯାଉଥିବେ, ଭଗବାନ ଦର୍ଶନ କରିବେ ପ୍ରତିଦିନ ଏଇଭଳି ଭାବରେ ଭଗବାନ ଦର୍ଶନ କରୁଥିଲେ। ଆମେ କହୁଥିଲେ ଗତକାଲି କହୁଥିଲେ ବୋଧେ ପାନ କରୁଥିଲେ, ଭଗବାନଙ୍କ ଯେଉଁ ସୌନ୍ଦର୍ଯ୍ୟାମୃତିକୁ ପାନ କରୁଥିଲେ, ସୌନ୍ଦର୍ଯ୍ୟାମୃତିକୁ ପାନ କରୁଥିଲେ। କେତେ ସୌଭାଗ୍ୟ ତାଙ୍କୁ ମିଳିଥିଲା, ଇନ୍ଦ୍ରପ୍ରସ୍ଥବାସୀମାନଙ୍କୁ ସୌଭାଗ୍ୟ ମିଳିଥିଲା, ସେମାନେ ସବୁ ପାନ କରୁଥିଲେ, ସୌନ୍ଦର୍ଯ୍ୟ ଅମୃତକୁ ପାନ କରୁଥିଲେ। ଆମେ ଗତକାଲି ସେଠି ଆଲୋଚନା କରୁଥିଲେ, ଆମେ ବର୍ତ୍ତମାନ ପାନ କଲେ ହେବ ନାହିଁ, ଅନ୍ୟ ବସ୍ତୁକୁ ପାନ କରିବା, ଭଗବାନଙ୍କ ଅନ୍ୟ ଲୀଳାକୁ ସବୁ ରହିଛି, ଲୀଳା ଅମୃତ ପାନ କରିବା, ଗୋଟିଏ ପ୍ରକାର ଅମୃତ କାହିଁକି ପାନ କରିବା, ଅନେକ ପ୍ରକାର ଅମୃତ ରହିଛି। ଭଗବାନ ପ୍ରଭୁପାଦଙ୍କ ପାଖରୁ ଅନେକ ପ୍ରକାର ଅମୃତ ପାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି, 8ରୁ 9 ଭାଗବତ ଅମୃତ, ଭେରାଇଟି ଅଫ୍ ଅମୃତ, ଗୋଟିଏ ପ୍ରକାର ଅମୃତ ନୁହଁ, ଅନେକ ଆମ ଅମୃତ ଭଣ୍ଡାର ମଧ୍ୟ ବିଭିନ୍ନ ପ୍ରକାର ରହିଛି, ସ୍ୱାଦ ରହିଛି, ସବୁ ଅମୃତ ଭଣ୍ଡାର ଗୋଟେ ସ୍ୱାଦ ନୁହଁ। ସେହିଭଳି ଭାବରେ ଅମୃତର ମଧ୍ୟ ବିଭିନ୍ନ ସ୍ୱାଦ ରହିଛି। ତେଣୁ ଏଠି କୁହାଯାଉଛି ଏକଦା ମାନେ ତା ପରର ଘଟଣା, ଏକଦା ରଥ ମାରୁହ୍ୟ, ରଥମ କହିଲେ ସେଇ ରଥ ଯେଉଁ ରଥ ଦେଇଥିଲେ ଅଗ୍ନିଦେବ ଦେଇଥିଲେ, ସେଇ ରଥକୁ ଆରୋହଣ କରିଛନ୍ତି ବିଜୟ ବାହନର ଧ୍ୱଜମ। ବିଜୟ ଅର୍ଜୁନଙ୍କର ଗୋଟେ ନାମ ହେଉଛି ବିଜୟ। ଭଗବତ ଗୀତାରେ ସଞ୍ଜୟ କହିଲେ କ'ଣ କହିଲେ ବିଜୟ ବୋଲି କହିଲେ କେଉଁଠି ଲାଷ୍ଟ ଶ୍ଳୋକ ଯାତ୍ର ଯୋଗେଶ୍ୱର କୃଷ୍ଣ ଯାତ୍ର ପାର୍ଥ ଧନୁଧର ତତ୍ର ସେ ବିଜୟ ଭୂତି ଧୋବା ନୀତିର୍ମତିର୍ମ। ଯେଉଁଠି ଭଗବାନ ଅଛନ୍ତି ତାଙ୍କର ଭକ୍ତ ରହିଛନ୍ତି ସେଠି ବିଜୟ ରହିବ, ତେଣୁ ଅର୍ଜୁନଙ୍କର କେବେ ହେଲେ ସେ ପରାଜୟ ହୁଅନ୍ତି ନାହିଁ, ତାଙ୍କ ପରାଜୟ କେବେ ହୁଏ ନାହିଁ, ସବୁବେଳେ ବିଜୟ ହୁଅନ୍ତି, ସେଥିପାଇଁ ତାଙ୍କ ନାଁ ହେଉଛି ବିଜୟ। ତେଣୁ ବିଜୟ ବାହନର ଧ୍ୱଜନ, ସେ ଯେଉଁ ରଥରେ ଯେଉଁ ଧ୍ୱଜ ଲାଗିଛି ସେ ଧ୍ୱଜରେ ବାହନର ରହିଛନ୍ତି ବା କପିଧ୍ୱଜ ବୋଲି କୁହାଯାଏ। ଭଗବତ ଗୀତାରେ ଭଗବାନ କହିଲେ ନା, ଏ ଯେଉଁ କୁହାଯାଇଛି ଭଗବତ ଗୀତାରେ କପିଧ୍ୱଜ ଏବଂ ବ୍ୟବସ୍ଥିତ ଦୃଷ୍ଟା ଧାତୁରାଷ୍ଟ୍ରମ କପିଧ୍ୱଜ ପ୍ରଭୃତି ଶସ୍ତ୍ର ସମ୍ପାଦେ ଧନୁ ଉଦ୍ୟମ ପାଣ୍ଡବ। ଅର୍ଜୁନଙ୍କ ରଥରେ ଯେଉଁ ଧ୍ୱଜା ରହିଛି, ପତାକା ରହିଛି, ସେଥିରେ କପି ରହିଛନ୍ତି ବା ହନୁମାନ ରହିଛନ୍ତି। ଗୋଟେ ଥର ମହାଭାରତରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ, ବନ ପର୍ବରେ ଏଇଟା ବର୍ଣ୍ଣନା କରାଯାଇଛି। ଇଏ ପାଣ୍ଡବମାନେ ଯେତେବେଳେ ବନରେ ଭ୍ରମଣ କରୁଥିଲେ ସେହି ସମୟରେ ଦ୍ରୌପଦୀ ଗୋଟେ ଦେଖିଲେ ସ୍ୱର୍ଣ୍ଣ କ'ଣ ଯେଉଁ ସ୍ୱର୍ଣ୍ଣପଦ୍ମ ଦେଖିଲେ, ତେଣୁ ସେ ପଦ୍ମ ନେବା ପାଇଁ ଆଗ୍ରହ ପ୍ରକାଶ କଲେ, ଭୀମଙ୍କୁ ଅନୁରୋଧ କଲେ ଏହିଭଳି ଭାବରେ ଆହୁରି ଅନ୍ୟ ପଦ୍ମ ମୋତେ ଆଣୁ ଦିଅନ୍ତୁ ବୋଲି। ତେଣୁ ଭୀମ ଗଲେ ସେ ପଦ୍ମ ଆଣେ, କୁବେରଙ୍କର ଉଦ୍ୟାନରେ ସେ ପଦ୍ମ ରହିଥିଲା, ହିମାଳୟ ନିକଟରେ ସେସବୁ ଘଟଣା ହେଉଥିଲା। ତେଣୁ ଯାଉଥିଲା ବେଳେ ଗୋଟେ ମର୍କଟ ବାଟରେ ବସିଥିଲେ, ଲାଞ୍ଜକୁ ଲମ୍ବେଇ ଦେଇଛନ୍ତି, ରାସ୍ତାକୁ ବହୁତ ଅବରୋଧ କରିଦେଇଛନ୍ତି। ତେଣୁ ଭୀମ କହିଲେ, ମାଙ୍କଡ଼ ଭାଇ ଟିକେ ଲାଞ୍ଜଗୁଡ଼ାକୁ ଟିକେ ଏଡ଼େଇ ଦିଅ, ସାଇଡ଼ କରିଦିଅ, ଆମେ ଟିକେ ଯିବୁ, ସାଇଡ଼ କର, ମୁଁ ବୁଢ଼ା ହେଇଗଲିଣି, ଲାଙ୍ଗୁଡ଼ ମୁଁ ଉଠେଇ ପାରୁନି, ତମେ ଟିକେ ସାଇଡ଼ କରିଦେବ ନା, ଟିକେ ତମର ଏତେ ବଳ ରହିଛି ଭୀମ ତମେ। ତେଣୁ ଭୀମ କ'ଣ କଲେ ନା, ବାମ ହାତରେ ଉଠିଦା ପାଇଁ ବସିଲେ, ହେଁ ଗୋଟେ ଆଙ୍ଗୁଠିରୁ ଉଠିଦା ପାଇଁ ବସିଲେ, ଉଠେଇ ପାରିଲେ ନାହିଁ। ତେଣୁ ପୁରା ହାତ ଲଗେଇଲେ ଉଠେଇ ପାରିଲେନି, ଦୁଇ ହାତ ଲଗେଇକି ଯେତେ ଉଙ୍କା କଲେ ମଧ୍ୟ ହେଇପାରିଲେ ନାହିଁ। ଭୀମଙ୍କର 10,000 ହାତର ବଳରେ ଏଇ ଯେଉଁ ବାନରେ ହେଉଛନ୍ତି ହନୁମାନ, ହନୁମାନ ତାଙ୍କୁ କୃପା କରୁଛନ୍ତି, ସେଠି ଆଜି ଦର୍ଶନ ଦେଉଥିଲେ ହନୁମାନ, ବର୍ତ୍ତମାନ ମଧ୍ୟ ରହିଛନ୍ତି। ହନୁମାନଙ୍କ ସ୍ଥାନ ରହୁଛି ଯେଉଁ ରହିଛି, କେଉଁ ଜାଗାରେ ଅଛନ୍ତି ହନୁମାନ, କିଙ୍ଗ ପୁରୁଷ ବର୍ଷ, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। କିଙ୍ଗ ପୁରୁଷ ବର୍ଷରେ ହନୁମାନ ସବୁବେଳେ ଭଗବାନ ରାମଚନ୍ଦ୍ରଙ୍କ ଆରାଧନା କରୁଛନ୍ତି, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, 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 ଶ୍ରୀରାମ ଜୟ ରାମ। ବହୁତ ସ୍ତୁତି ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ର, ବର୍ତ୍ତମାନ ମଧ୍ୟ ସେ ତାଙ୍କ ସ୍ଥିତି ଚାଲିଥିବା, ଭଗବାନଙ୍କ ପୂଜା କରୁଛନ୍ତି ସେ ହନୁମାନ। ତେଣୁ ଏହିଭଳି ଭାବରେ ଯେତେବେଳେ ଫେଲୁଅର୍ ହେଇଗଲେ ସେତେବେଳେ ପଚାରିଲେ, ଆପଣ କିଏ, ଆପଣ କିଏ? ତେଣୁ ହନୁମାନ କିଣ ତୁମ ବଡ଼ ହେ, ମୁଁ ପବନପୁତ୍ର ହନୁମାନ, ତୁମେ ପବନପୁତ୍ର ଭୀମ, ମୁଁ ପବନପୁତ୍ର ହନୁମାନ, ମୁଁ ତୁମ ବଡ଼ ଭାଇ। ତେଣୁ ଏହିଭଳି ଭାବରେ ତାଙ୍କୁ କୃପା କରି କହିଲେ, ତୁମର ଯେତେବେଳେ ଭବିଷ୍ୟତରେ ଯେତେବେଳେ ଯୁଦ୍ଧ ହେବ ସେହି ସମୟରେ ତୁମର ଧ୍ୱଜାରେ ମୁଁ ରହିବି, କପିଧ୍ୱଜ ବୋଲି କୁହାଯାଏ, କପିଧ୍ୱଜ। ତେଣୁ ସେଇ କଥା କୁହାଯାଉଛି, ବିଜୟ ଓ ବାହନର ଧ୍ୱଜ, ବିଜୟ ସେ ରଥକୁ ଯେତେବେଳେ ଆହରଣ କରୁଥିଲେ ବାହନର ଧ୍ୱଜ କହିଲେ, ସେ ଧ୍ୱଜାରେ କପି ରହିଛନ୍ତି, ହନୁମାନ ରହିଛନ୍ତି, ହନୁମାନ ରହିଛନ୍ତି। ତେଣୁ ଆମର ଏଠି ମଧ୍ୟ ହନୁମାନ ରହିଛନ୍ତି। ତେଣୁ ଆମେ ଭାଗବତ କଥା କହିବା ପୂର୍ବରୁ ତାଙ୍କୁ ପ୍ରାର୍ଥନା କରୁଛେ, ପ୍ରାର୍ଥନା କରିକିରି ଆମେ ଭାଗବତ କଥା କହୁଛେ, ଏସବୁ ବହୁତ କଥା ରହିଛି। ଯାହା ବି ହେଉ, ବାଣର ଗାଣ୍ଡିବଂ ଧନୁରା ଦାୟ, ସେ ଗାଣ୍ଡିବ ଧନୁକୁ ଧାରଣ କଲେ ଅର୍ଜୁନ, ଯେଉଁ ଗାଣ୍ଡିବ ଧନୁକୁ ପ୍ରଦାନ କରିଥିଲେ ଅଗ୍ନିଦେବ, ଗାଣ୍ଡିବଂ ଧନୁରା ଦାୟ, ଏ ଗାଣ୍ଡିବ ଶବ୍ଦର ଅର୍ଥ ହେଉଛି କ'ଣ, ବ୍ୟୁତ୍ପତ୍ତି ରହିଛି। ଗାଣ୍ଡିବ କହିଲେ କ'ଣ, ଗାଁ କହିଲେ ପୃଥିବୀ, ଡିବ କହିଲେ ଡିବୟତୀ ବା ଆନନ୍ଦ ପ୍ରଦାନ କରନ୍ତି, ଗାଣ୍ଡିବ ତା ଶବ୍ଦର ଅର୍ଥ ହେଉଛି ଏଇଭଳି ବ୍ୟୁତ୍ପତ୍ତି ରହିଛି ଗାଣ୍ଡିବ। ଗାଁ କହିଲେ ପୃଥିବୀ, ପୃଥିବୀକୁ ଆନନ୍ଦ ପ୍ରଦାନ କରନ୍ତି, କାହିଁକି ପୃଥିବୀକୁ ଆନନ୍ଦ ପ୍ରଦାନ କରନ୍ତି, ପୃଥିବୀର ଦୁଃଖ କ'ଣ, ପୃଥିବୀର ଦୁଃଖ କ'ଣ, ପୃଥିବୀର ଦୁଃଖ ପାପର ବାର। ତେଣୁ ଏମାନେ ସବୁ ଭଗବାନ ଭଗବାନ ଭକ୍ତମାନେ ଆସିକରି ସେ ପାପର ଭାରକୁ ଦୂର କରନ୍ତି, କେତେ ପାପୀମାନଙ୍କୁ ହତ୍ୟା କରିଛନ୍ତି। ତେଣୁ ଏ ଗାଣ୍ଡିବ पृथ्वी को आनंद प्रदान कर सी गांडीव तार नाम हूँ गांडीव। ए प्रसंग गोटे कथा रही भागवत भगवत गीतार भगवान अर्जुन संजय कही जार जो भाई भाव स्वभाव रही स्वभाव को त्याग करना स्वभाव जेन कहते हैं अष्टादश अध्याय से कहुई गोटे थर कौन है अर्जुन तो कहते युद्ध करी ना मुझे कौन भिक्षा कर चलिए ये सब कथा कहते ये कथा तेणु ये कहुई जार जो स्वभाव रही त्याग करना अवश्य भगवान को शरण में गले से संभव हम कि साधारण भगवान को शरण में नजा तम स्वभाव परिवर्तन हो पार ना तेणु ये स्वभाव कि परिवर्तन हो पार ना अर्जुन से महाभारत वर्णना कर गोटे थर कौन है कर्ण जो युद्ध करुले कर्ण जो सेनापति थे मान दस दिन पर्यंत रही भीम कौन भीष्मदेव रही कर्ण रे पांच दिन रही द्रोण तापर दुई दिन रही कर्ण से ही समय रे गोटे थर युधिष्ठिर महाराज युद्ध में बहुत आहत होकरी से शिविर को चलीगले विश्राम नापी चलीगले तेणु भगवान सब जानते भगवान कहले अर्जुन को तुम युद्ध करना कहीं देखा कर भाई बहुत आहत हो जाती यही भाव जो कहले से अर्जुन कहले आम जीवा दर्शन करवा भाई को देखा युद्ध करवा भाई जो अर्जुन को युधिष्ठिर महाराज पाक गले धर्मराज युधिष्ठिर गले युधिष्ठिर महाराज पचारे कर्ण को तुम बध कल ना ना बध कर बध करना ना धीक तुम गांडीव को अर्जुन शपथ करते गांडीव को जे ये भाव तिरस्कार करेंगे मुझे हत्या करी तेणु अर्जुन सांगे सांगे खड्ग उत्तोलन कले भगवान पचार कृष्ण पचार कौन है खड्ग कहीं उत्तोलन करा मु भाई को हत्या करी कहीं शपथ करी गांडी बाबू जी तिरस्कार करे मुझे हत्या करी तेणु भाई बर्तमान गांडी बाबू तिरस्कार कले मु हत्या करी तेणु भगवान कहले देख विभिन्न प्रकार रही हत्या कर उपाय विभिन्न प्रकार रही जो मैंने तुम उन्नत स्थित अच्छा से जो मैंने बहुत उन्नत स्तर जदि आम कि अपमान करदे से मृत्यु सहित सामान तुम्हें भाई को किसी अपमान कर सूचक कथा कहीदि ये भाव कह दुर्योधन युधिष्ठिर अर्जुन तक बहुत प्रकार तिरस्कार कले ये बहुत बड़ जुआड़ी ये भाव सब कहीक बहुत प्रकार तिरस्कार कले धर्मराज मैं कौन अच्छी विरोध में कहवापी कि घटना चक्र सब व्यवस्था कर सब यही भाव तिरस्कार कले तिरस्कार कलापर तापर कौन कल पुणी सी खड्ग उत्तोलन कले भगवान पचारे फोन कौन है फोन कौन खड्ग उत्तोलन कलना मुझे निजी को हत्या करी ना कहीं ना मु मोर भाई कोपमान सूच कथा कहली धर्मराज सी तांको एभली भाव में अपमान सूचक कथा कहली कहवर भगवान कहले आ गोटे उपाय हत्या हो पार ना कौन ना से तुम निजे निजर जब प्रशंसा करदेव तेजा तुम निजर हत्या हाला भाई हम अर्जुन अर्जुन निजे निजर प्रशंसा करने आरम्भ कले मुझे योद्धा ये भाव द्रौपदी को प्राप्त होती कहीं पार पारे ना ये भाव में कहीकि बहुत प्रकार निज प्रशंसा कले भाव कथा रही महाभारत से विस्तार भाव वर्णना कर प्रसंग क्रम ये कथा कहीदे ये गांडीव धनु जोबले पांडव मैने जाते बार वर्ष बनवास करते गोटे वर्ष अज्ञातवास करुले से ही समय रे विराट राज्य जो से अज्ञातवास करने जाती राज्य को जवा पूर्व गोटे समी वृक्ष सब अस्त्र को रखी अस्त्र को रखी जोबले दुर्योधन बहुत प्रकार चेष्टा कर पांडव मैंने कौटी लुचिले जानापी सब प्रकार चेष्टा कर महाभारत सब वर्णना कर विस्तार प्रसंग रही गोटे थर जोबले युधिष्ठिर महाराज आविर्भाव जन्म है से समय आकाशवाणी होता ये जड़े धर्मराज हुए ये जो रे ପ୍ରଜାମାନେ ଧର୍ମ ଅନୁସାରେ କାର୍ଯ୍ୟ କରିବେ, ଅଧର୍ମ କେହି କରିବେ ନାହିଁ। ତେଣୁ ଏହି ଘଟଣାଟି ସମସ୍ତେ ଜାଣି ପ୍ରସିଦ୍ଧ ଥିଲା ଧର୍ମରାଜ ବିଷୟରେ। ତେଣୁ ଏମାନେ ଦେଖୁଥିଲେ କେଉଁଠି କେଉଁ ରାଜ୍ୟରେ ପ୍ରଜାମାନେ ଧର୍ମ ଧାର୍ମିକ ଭାବରେ ରହିଛନ୍ତି, ଅଧର୍ମ କରୁନାହାନ୍ତି। ଏଇଭଳି ଭାବରେ ଖୋଜି ଆସି ପହଞ୍ଚିଲା ବେଳକୁ ବିରାଟ ରାଜ୍ୟରେ ପହଞ୍ଚିଲା ବେଳକୁ ଜାଣିଲେ ବିରାଟ ରାଜ୍ୟରେ ରହିଥିବେ, କାରଣ ପ୍ରଜାମାନେ ସବୁ ଧାର୍ମିକ ଭଳି ରହିଛନ୍ତି, କୌଣସି ଅଧର୍ମ କାର୍ଯ୍ୟ ହେଉନାହିଁ। କିନ୍ତୁ ସେତେବେଳୁ ଜାଣିଲା ବେଳକୁ ବର୍ଷ ପୁରୀ ଯାଇଥିଲା। ସେ ଯୁଦ୍ଧ କରିବା ପାଇଁ ଆସିଲେ କୌରମାନେ ତାଙ୍କର ଗୋଧନ ସବୁ ନେଇଯାଇଥିଲେ, ସେ ବହୁତ ଘଟଣା ପ୍ରସଙ୍ଗ ରହିଛି। କିନ୍ତୁ ଜାଣିଲା ବେଳକୁ ଗୋଟେ ବର୍ଷ ପାଇ ପୁରୀ ପୂର୍ଣ୍ଣ ହୋଇଗଲା। ତେଣୁ ଏ କଥା କୁହାଯାଇଛି, ସେ ଯେଉଁ କ'ଣ ନା ଗାଣ୍ଡିବଂ ଧନୁରାହାଦାୟ ଯୁଧିଷ୍ଠିର ମହାରାଜ ଏ ଆମର ଅର୍ଜୁନ ସେ ଗାଣ୍ଡିବ ଧନୁକୁ ଧାରଣ କରିକିରି ତୃଣୌ ଚାକ୍ଷସାୟକ ଧନୁରେ ଯେଉଁ ତୀର ଲାଗିବ, ତୀର ରହିବା ପାଇଁ ଯେଉଁ ସ୍ଥାନକୁ ତାକୁ କୁହାଯାଏ ତୃଣ, ତୃଣ ଯେଉଁ ରହିଛି ତୃଣରେ ସବୁ ଅକ୍ଷୟ ସାହାୟକ ତୃଣ ଯେଉଁ ରହିଛି ତା ଦେହରେ ଯେଉଁ ରହିଛି ତୀର ସବୁ ରହିଛି ତା ଦେହରେ ଶେଷ ହେବ ନାହିଁ, ଅକ୍ଷୟ ସାହାୟକ ଅଗ୍ନିଦେବ ଦେଇଥିଲେ ତାଙ୍କୁ, ଯେତେ ତୀର ଆଣିଲେ ମଧ୍ୟ ସେ ଶେଷ ହେବ ନାହିଁ, ଆହୁରି ତୀର ରହିଥିବ। ଏହି ପ୍ରସଙ୍ଗରେ ଗୋଟେ କଥା ଅଛି ଯେ ଥରେ ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସେ ମହାରାଜ ଏ କଥାଟି କହନ୍ତି, ଥରେ ଗୋଟେ ପିଲାଟେ ଥିଲା, ଆଦିବାସୀ ପିଲା ବଣରେ ରହୁଥିଲା, ସେ ଆଦିବାସୀମାନେ ସବୁ ବଣରେ ରହନ୍ତି, ତାଙ୍କ ପିତା ମୃତ୍ୟୁବରଣ କରିଥିଲେ, ଏ ମା ତାଙ୍କ ପିଲାଙ୍କୁ ସେ ପିଲାକୁ ପାଳନ କରୁଥିଲା, ସେ ଯାଉଥିଲା ସ୍କୁଲରେ ଜଙ୍ଗଲ ଭିତରେ ଯାଇକରି ଗୋଟେ ସ୍କୁଲରେ ପାଠ ପଢ଼ିବା ପାଇଁ ଯାଉଥିଲା, ପାଠ ପଢ଼ିବା ପାଇଁ ଯେତେବେଳେ ଯାଉଥିଲା ସେହି ସମୟରେ ସ୍କୁଲରେ ବିଭିନ୍ନ ସବୁ ଫେଷ୍ଟିଭାଲ ସବୁରେ ସବୁ କହନ୍ତି, ସାର୍ମାନେ କହନ୍ତି ତୁମେ କ'ଣ ଆଣିବ, ଆମ କାଲି ଅଛି ଗଣେଶ ପୂଜା, ଗଣେଶ ପୂଜା ମଧ୍ୟ ଆଗକୁ ଅଛି, ଗଣେଶ ପୂଜା ଅଛି, ତେଣୁ ଗଣେଶ ପୂଜା ଅଛି ତୁମେ କ'ଣ ଆଣିବ, କିଏ ସବୁ କିଏ କ'ଣ କହୁଥିଲେ। ତେଣୁ ଆଗେ ପିଲାକୁ ଯେତେବେଳେ ପଚାରିଲେ କହିଲେ ମୁଁ ମାଆକୁ ପଚାରି କହିବି, ହଁ ପିଲା ଯେତେବେଳେ ଯାଏ ସ୍କୁଲକୁ ବଣ ଭିତରେ ଯେତେବେଳେ ଯାଏ ଭୟ ଲାଗେ, ବଣ ଭିତରେ ହାତୀ ଭାଲୁ ସବୁ ରହିଛନ୍ତି, ବାଘ ସିଂହ ସବୁ ରହିଛନ୍ତି, ତେଣୁ ସବୁବେଳେ ଭୟ କରେ ସିଏ। ତେଣୁ ମାଆକୁ କହିଲା, ମା ମୋତେ ଗଲାବେଳକୁ ଡର ଲାଗୁଛି, ଆଉ ମୋ ସାଙ୍ଗରେ ଟିକେ ତୁମେ ଆସ ନା, ନାହିଁ ତୁମେ ଭୟ କରିବାର କିଛି କାରଣ ନାହିଁ, ତୁମର ବଡ଼ ଭାଇ ଜଣେ ରହିଛନ୍ତି, ବଡ଼ ଭାଇ ରହିଛନ୍ତି, ତାଙ୍କ ନାମ ହେଉଛି ଗୋପାଳ, ତୋର ଯେତେ ଭୟ ଲାଗିବ ଗୋପାଳକୁ ଡାକିଲେ ସେ ତୋତେ ରକ୍ଷା କରିବେ। ତାଙ୍କ ମା ଜଣେ ଭକ୍ତ ଥିଲେ, ଏଇଥିରୁ ଜଣାପଡ଼ୁଛି ମା ଜଣେ ଭକ୍ତ ଥିଲେ। ତେଣୁ ସେ ପିଲା ଯେତେବେଳେ ଯାଏ ଭୟ ତ ଲାଗିବ ସବୁବେଳେ, ଗୋପାଳ ଗୋପାଳ କହିଲେ ଗୋପାଳ ଆସି ପହଞ୍ଚିବେ, ଆଉ ଗୋପାଳ ଇଏ ଯେଉଁ ରହିଛନ୍ତି ଏବେ ସବୁ ଖେଳି ଖେଳିକା ଯିବେ, ଯାଇ ସ୍କୁଲରେ ପହଞ୍ଚିବେ, ବାଟ କେତେ ବାଟ ଆମକୁ ଅତିକ୍ରମ କଲେ ଜାଣିପାରିବେ ନାହିଁ, ଭଗବାନଙ୍କ ସହିତ ରହୁଛି ସେମାନେ ସଙ୍ଗ କରୁଛନ୍ତି, କେତେ ତାଙ୍କର ଭାଗ୍ୟ। ତେଣୁ ଏଇଭଳି ଭାବରେ ଯେତେବେଳେ ଆସି ମାଆଙ୍କୁ କହିଲେ, ମା ଆଜି ସାର୍ କହୁଛନ୍ତି କ'ଣ ଦେବା ଆମେ ଗଣେଶ ପୂଜାରେ କ'ଣ ଦେବା ପାଇଁ କହିଛନ୍ତି, ନା ତୁ କହିବୁନି ତୋ ଭାଇ କହିବ କ'ଣ ଦେବ। ତେଣୁ ଯେତେବେଳେ ଏ କଥା ହେଲା ସେ ତାଙ୍କ ଭାଇଙ୍କୁ ପଚାରିଲେ, ଭାଇ ଆଉ କାଲି ଏମିତି ଅଛି ଆମର ଗୋଟେ ହବ, ଆଉ କ'ଣ କହିବି ମୁଁ କ'ଣ ଦେବି, ନା ତାକୁ କହିବୁ ମୁଁ କ୍ଷୀରି ଦେବି କ୍ଷୀରି ଦେବି, ଫିଷ୍ଟ କ୍ଷୀରି ନହେଲେ ଆଉ କ'ଣ ଫିଷ୍ଟ ସେଇଟା। ତେଣୁ ଏସବୁ କହିକିରି ସେ ସାର୍ଙ୍କୁ କହିଲେ ମୁଁ କ୍ଷୀରି ଦେବି, ନା ଯାହା ହଉ ଏତେ ପିଲା ଅଛନ୍ତି 400-500 ପିଲା ଅଛନ୍ତି, କ୍ଷୀରି ସେଭଳି ଭାବରେ ଆଣିବ, ସେତିକି କ୍ୱାଣ୍ଟିଟି ଆଣିବ, ଏଭଳି ଭାବରେ କହିଥିଲେ। ତେଣୁ ଇଏ ଯେଉଁଦିନ ପୂଜା ହେବ କ୍ଷୀରି ନେଇକି ଯାଉଛନ୍ତି, ତାଙ୍କ ଗୋପାଳ ଦେଲେ ତାଙ୍କୁ କିଭଳି କ୍ଷୀରି ନା ଗୋଟେ ଛୋଟିଆ ପାତ୍ରରେ ଛୋଟିଆ ଘଡ଼ାରେ କ୍ଷୀରି ଦେଲେ, ଛୋଟିଆ ଘଡ଼ାରେ କ୍ଷୀରି ଦେଲେ। ଏଇଟାକୁ ଦେଖିକିରି ସାର୍ କହୁଛନ୍ତି, ଆସୁଛି ଆରେ ଇଏ ପିଲା ଅଦ୍ଭୁତ ପିଲା, ଏତେ ପିଲା ଆମେ ଖାଇବେ କ୍ଷୀରି, ଏତିକି ଟିକେ କ୍ଷୀରି ଦେଇ ଜଣେ ପାଇବାକୁ ଯଥେଷ୍ଟ ହେବ, ଏ ଦେଇଛି ଏତିକି ଭାବରେ ଚିନ୍ତା କରୁଛନ୍ତି। ଏହି ସମୟରେ ସବୁ ଯେଉଁ ହେଉଥିଲା ସବୁ ପିଲାମାନେ ସବୁ ଖାଇବା ପାଇଁ ବସିଲା, କ'ଣ କରାଯିବ ଲାଷ୍ଟ ମିନିଟ୍ରେ ଆଉ କିଛି କରିହେବ ନାହିଁ, ସବୁ ଖାଦ୍ୟ ଗ୍ରହଣ କରୁଛନ୍ତି। ଏହିଭଳି ଭାବରେ ଏହି ସମୟ ଚାଲିଥିଲା ବେଳେ ସେ କ୍ଷୀରିଟି ଢାଳି ହୋଇଗଲା, ଯାହା ଟିକେ କ୍ଷୀରି ଥିଲା ସେ ଟିଚର ଭାବୁଥିବେ ପିଲାମାନଙ୍କୁ ଦେବାନି ମୁଁ ନିଜେ ଖାଇବି, ଏଇଭଳି ଚିନ୍ତା କରୁଥିବେ। ତେଣୁ ଯେତେବେଳେ ଢାଳି ହୋଇଗଲା ଦେଖିଲା ବେଳକୁ ଢାଳି ହୋଇଗଲେ ମଧ୍ୟ ପୁଣି ସେ ପାତ୍ର ପୂର୍ଣ୍ଣ ହୋଇକି ରହିଛି, ସେ ଆଶ୍ଚର୍ଯ୍ୟ ହୋଇଗଲେ, କ୍ଷୀରି ସବୁ ଢାଳି ହେଇଗଲା, ପୁଣି ସେ ପାତ୍ର ଫୁଲ ହେଇକି ରହିଛି। ତେଣୁ ସେ କ୍ଷୀରି ପାତ୍ରକୁ ଯେତେବେଳେ ସମସ୍ତଙ୍କୁ ଦିଆଗଲା, ସେ ସବୁ ନାହିଁ କ୍ଷୀରି ପାତ୍ର। ସେଇଭଳି ଭାବରେ ସେ ତୃଣି ମଧ୍ୟ ସେଇଭଳି ଭାବରେ ଅକ୍ଷୟ ସହାୟକୁ ସେ ସହ କ୍ଷୟ ହେବ ନାହିଁ, ଅକ୍ଷୟ ହେବ ନାହିଁ। ଭୌତିକ ଜଗତରେ ସବୁ ଜିନିଷ କ୍ଷୟ ହେଇଯାଉଛି, କିନ୍ତୁ ସ୍ପିରିଚୁଆଲ ବସ୍ତୁ ହେଉଛି ଅକ୍ଷୟ, ସ୍ପିରିଚୁଆଲ ବସ୍ତୁ ହେଉଛି ଅକ୍ଷୟ। ଓଂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ପୂର୍ଣ୍ଣ ସେ ଭଗବାନ, ତାଙ୍କଠାରୁ ପୂର୍ଣ୍ଣ ଆସିଗଲେ ମଧ୍ୟ ସେ ପୂର୍ଣ୍ଣ ହୋଇକି ରହିବେ। ଏ ବହୁତ ଲୀଳା ରହିଛି, ଆମେ ଏସବୁ ଆଲୋଚନା କରିପାରିବା ନାହିଁ। ଆମର କଥା ଥିଲା ଯେଉଁ ଲୋକମାନେ ବୁଝିପାରନ୍ତି ନାହିଁ ଯେ ଭଗବାନ ଯେଉଁ ଖାଦ୍ୟ ଖାଉଛନ୍ତି ତାର ଖାଦ୍ୟ ସରିଯିବା କଥା, କାହିଁକି ସରୁନାହିଁ? କାହିଁକି ଜଣେ ମୋତେ ପ୍ରଶ୍ନ ପଚାରିଥିଲେ, କାହିଁକି ସରୁନାହିଁ? ଏ ଗୋଟାଏ ରହିଛି ଘଟଣା ରହିଛି, ବହୁତ ଲୀଳା ରହିଛି। ଥରେ ଯେଉଁ ରହିଛନ୍ତି ଆମର ଆରାନାଥ ରହିଛନ୍ତି, ଆରାନାଥ ପୂଜକ ଯିବାକୁ ତାଙ୍କୁ ଗୋଟେ ପଡ଼ିଲା କାମ ପଡ଼ିଲା ବାହାରକୁ ଯିବା ପାଇଁ, ସେ ପୁଅକୁ କହିଦେଲେ ପୁଅ ଏଇଭଳି ଭାବରେ ଆରାନାଥଙ୍କୁ ଭୋଗ ଲଗେଇବୁ। କେମିତି ଭୋଗ ଲଗେଇବୁ ସବୁ କହିଦେଇଗଲେ, ସେ ଜାଗିଲା ପରେ ତାଙ୍କ ପୁଅ ଭୋଗ ଲଗାଉଛନ୍ତି, ସେମିତି ଆମ ପ୍ରଥମ ଭୋଗ ଲାଗିଛି, ଭୋଗ ଲାଗିଛି। ତେଣୁ ଭୋଗ ଲଗେଇକିରି ସେ କହିଥିଲେ ପଟ ପକେଇଦେବ, ଅପେକ୍ଷା କରିବ କିଛି ସମୟ ପରେ ଯାଇ ପଚାରିବ ଆଉ କ'ଣ ଲାଗିବ। ଆଉ ସମୟ କିଛି ସମୟକୁ ଯାଇ ପଚାରିବ, ଦେଖିଲା ବେଳକୁ ସେ ତ କିଛି ସରିନାହିଁ, ଆଉ କ'ଣ ଲାଗିବ। କହିଲି ଖାଇନାହାନ୍ତି ବୋଧେ, ପଚାରିଲି ତୁମେ ଖାଉନ କାହିଁକି? ଛୋଟ ପିଲା, ସିମ୍ପୁଲ ସିମ୍ପ୍ଲିସିଟି ରହିଛି। ବୈଷ୍ଣବିଜିମ୍ ଇଜ୍ ସିମ୍ପ୍ଲିସିଟି, ବୈଷ୍ଣବ ହେଉଛି ସିମ୍ପୁଲ, ମାନେ ସରଳତା ହିଁ ବୈଷ୍ଣବତା, ଆମର ସୁଶ୍ରୀମଦ ଗୌରବଙ୍କୁ ସେ ମହାରାଜ କହନ୍ତି। ତେଣୁ ଏଇଭଳି ଭାବରେ ମନ ଦୁଃଖରେ ସେ କହିଲେ ତୁମେ ଯଦି ନ ଖାଇବ ତାହେଲେ ମୁଁ ଖାଇବି ନାହିଁ। ଏଇଭଳି ଭାବରେ ଯେତେବେଳେ ଦେଖିଲେ ପିଲାର ଦିଦି ଦେଖିକରି ଭଗବାନ ନିଜେ ଖାଦ୍ୟ ଗ୍ରହଣ କଲେ। ଭଗବାନ ଖାଦ୍ୟ ଗ୍ରହଣ କରନ୍ତି, କିନ୍ତୁ ଭଗବାନ ଖାଦ୍ୟ ଗ୍ରହଣ ଅଲଗା, ସବୁ ପ୍ରୋସେସ୍ ସବୁ ଅଲଗା ରହିଛି। ପୂର୍ଣ୍ଣ ସିଏ ସବୁ ଖାଦ୍ୟ ଗ୍ରହଣ କରିଦେଲେ ମଧ୍ୟ ସେ ପୂର୍ଣ୍ଣ ହୋଇଯିବ, କିନ୍ତୁ ତଥାପି ସେ ପିଲାକୁ ପ୍ରତ୍ୟୟ ଦେବା ପାଇଁ ଭଗବାନ ସବୁ ଖାଲି କରିଦେଲେ। ଏଇଭଳି ଭାବରେ ଯେତେବେଳେ ତାଙ୍କର ପିତା ଆସିଲେ, ପିତା ଶୁଣିଲେ ପିଲାର ମା ତାଙ୍କ ସ୍ତ୍ରୀ କହିଲେ ଏଇଭଳି ଭାବରେ ସବୁ ଖାଦ୍ୟ ଖାଇଦେଉଛି, କହୁଛି ଆରାନାଥ ଖାଇଲେ ବୋଲି କହିକରି। ଯେତେବେଳେ ତା ପରଦିନ ତା ପିତା ଯେତେବେଳେ ଆସିଲେ କହିଲେ ଆଜି ତୁ ଭୋଗ କରିବୁ, ଦେଖିବୁ କେମିତି ଆରାନାଥ ଖାଦ୍ୟ ଗ୍ରହଣ କରୁଛନ୍ତି କହିକରି। ଯେତେବେଳେ ଯାଉଛନ୍ତି ଭଗବାନ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି, ସେତେବେଳେ ଇଏ ଯାଇକି ଧରି ପକେଇଲେ ସେ କ୍ଷୀରି ଯେଉଁ ରହିଛି, କ୍ଷୀରିରେ ହାତ ପୋଡ଼ିକି ଖାଉଥିଲେ, ତାଙ୍କ ହାତଟି ପୋଡ଼ି ଯାଇଛି। ଆପଣ ଦେଖି ବର୍ତ୍ତମାନ ମଧ୍ୟ ଆରାନାଥଙ୍କର ହାତଟି ପୋଡ଼ି ଯାଇଛି, ସେସବୁ ରହିଛି, ଏସବୁ ଘଟଣା ରହିଛି। ଏଇଭଳି ଭାବରେ ଅନେକ ଲୀଳା ରହିଛି ଭଗବାନଙ୍କର। ସେଇ ତେଣୁ ଏ ଯେଉଁ କଥା କୁହାଯାଉଛି, ସେଇ ଅକ୍ଷୟ ସହାୟକୁ ଅକ୍ଷୟ ଅଗ୍ନିଦେବ ଏମାନଙ୍କର ଶକ୍ତି ରହିଛି, ଏମାନେ ସବୁ ଏଭଳି ଭାବରେ ସୃଷ୍ଟି କରିପାରିବେ। ତେଣୁ ଯେତେ ସେ ତୀର ବାହାର କଲେ ମଧ୍ୟ ସେ ତ ସରିବ ନାହିଁ ଅକ୍ଷୟ ସହାୟକୁ। ସେଇଭଳି ଭାବରେ ଗୋଟେ ଅକ୍ଷୟ ସହାୟକୁ ଧରିକିରି ଭଗବାନ ଏବଂ ଅର୍ଜୁନ ଗଲେ। ସାକଂ କୃଷ୍ଣେନ ସନ୍ନଧୋ, ଅର୍ଜୁନ ଆରୋହଣ କଲେ ଏବଂ ତାପରେ ସାକଂ କୃଷ୍ଣେନ, ତାପରେ କୃଷ୍ଣଙ୍କ ସହିତ ସେ ଗଲେ। କୃଷ୍ଣେନ ସନ୍ନଧୋ, ସନ୍ନଧୋ କହିଲେ କବଚ ଧାରଣ କରି ଯୁଦ୍ଧ କରିବା ପାଇଁ ଯାଉଥିଲେ, ବା ଯେଉଁ ଶିକାର କରିବେ, ହାତୀମାନେ ବି ଆକ୍ରମଣ କରିପାରନ୍ତି, ସବୁ କବଚ ଧାରଣ କରିଛନ୍ତି ସନ୍ନଧୋ। ବିହର୍ତ୍ତୁଂ ବିପିନଂ ମହତ୍, ବିଶେଷ ହର୍ତ୍ତୁଂ ବା ବିହର୍ତ୍ତୁଂ ଶବ୍ଦର ଅର୍ଥ ହେଉଛି ମୃଗିଆ କରିବା ପାଇଁ। ବିହର୍ତ୍ତୁଂ ବିପିନଂ ମହତ୍, ସେ ଯେଉଁ ବିପିନ ବା ଯେଉଁ ଜଙ୍ଗଲଟି ରହିଛି ଦ୍ୱାରକାରେ, ଦ୍ୱାରକାରେ ଯେଉଁ ଜଙ୍ଗଲଟି ରହିଛି ସେ ଜଙ୍ଗଲ ମହତ୍, ବିପିନଂ ମହତ୍ ବୋଲି କୁହାଯାଉଛି ଭଗବାନଙ୍କର। ଇଏ ଦ୍ୱାରକାରେ ନୁହଁ, ଏଇଟା ଇନ୍ଦ୍ରପ୍ରସ୍ଥର କଥା, ସରି, ଇନ୍ଦ୍ରପ୍ରସ୍ଥରେ ମଧ୍ୟ ସେ ରହିଛି ଜଙ୍ଗଲ ରହିଛି ବିପିନଂ ମହତ୍, ସେ ଜଙ୍ଗଲରେ ଯାଇଛନ୍ତି ଶିକାର କରିବା ପାଇଁ। ବହୁ ବ୍ୟାଳ ମୃଗା କିରଣ, ଏଇଭଳି ଭାବରେ ବହୁତ ବ୍ୟାଳ, ବ୍ୟାଳ ହେଉଛି କ'ଣ, ମୃଗ ବିଭିନ୍ନ ପଶୁମାନଙ୍କୁ ସବୁ ଇଏ କଲେ ଆକିର୍ଣ୍ଣମ, ସେ ବହୁତ ପଶୁମାନେ ସବୁ ଥିଲେ କାହିଁକି ନ ଅଶୀ କ'ଣ 30 ଲକ୍ଷ ପଶୁ ଅଛନ୍ତି, 30 ଲକ୍ଷ ମନୁଷ୍ୟ ମାତ୍ର 4 ଲକ୍ଷ ପ୍ରକାର, କିନ୍ତୁ 30 ଲକ୍ଷ ନା କେତେ, 30 ଲକ୍ଷ ନା ପଶୁ, ହଁ 30 ଲକ୍ଷ ପଶୁ ଅଛନ୍ତି। ତେଣୁ ଏଇଭଳି ଭାବରେ ଆକିର୍ଣ୍ଣ କହିଲେ ବହୁତ ପଶୁ ତା ଭିତରେ ଥିଲେ। ପ୍ରାବିଶତ ପରବିରହା, ତେଣୁ ସେ ଜଙ୍ଗଲ ଭିତରେ ପ୍ରବେଶ କରିକିରି ଅନେକ ଶତ୍ରୁ ମା ଏ ଯେଉଁ କ'ଣ ହତ୍ୟା ଏଇ ଶତ୍ରୁ ବିରହା ପରବିରହା ଇଏ ଯେଉଁ ରହିଛନ୍ତି ଅର୍ଜୁନ ଏବଂ କୃଷ୍ଣ ଏମାନେ ଯେଉଁ ଶିକାର କରୁଛନ୍ତି, ବୀରମାନଙ୍କର ଯେଉଁ ରହିଛନ୍ତି ହତ୍ୟାକାରୀ ବିରହା, ବହୁତ ବୀରମାନଙ୍କୁ ମଧ୍ୟ ହତ୍ୟା କରିବେ, ଯୁଦ୍ଧ ସବୁ ହେବ, ଆ ପରେ ସବୁ ଯୁଦ୍ଧ ହେବ। ଆ ଭିତରେ ଭଗବାନ କୃଷ୍ଣ ପ୍ରତିବର୍ଷ ଗୋଟିଏ ଗୋଟିଏ ଅକ୍ଷୁଣୀ ସୈନ୍ୟଙ୍କ ହତ୍ୟା କରୁଥିଲେ, ମଥୁରାରେ ଯେଉଁ ଲୀଳା ସବୁ ହେଇଥିଲା, ଏସବୁ ବହୁତ ବୀରମାନଙ୍କୁ ସେ ହତ୍ୟା କରିଛନ୍ତି। ଏବଂ ଯେଉଁ ବୀରମାନଙ୍କୁ ଭଗବାନ ହତ୍ୟା କରିଛନ୍ତି ଏବଂ ଅର୍ଜୁନ ମଧ୍ୟ ହତ୍ୟା କରିଛନ୍ତି, ସେମାନେ ସବୁ ଭଗବତ ଧାମକୁ ଯାଇଛନ୍ତି। ମହାଭାରତ ଯୁଦ୍ଧରେ ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ, ଯଥାର୍ଥ ପାର୍ଥ କୌଣସି ଶ୍ଳୋକ ରହିଛନ୍ତି, ଯେଉଁ ଭଗବାନ ମହାଭାରତ ଯୁଦ୍ଧରେ ପାର୍ଥ ଯେତେବେଳେ ସର ସନ୍ଧାନ କରୁଥିଲେ ସେହି ସମୟରେ ଯେଉଁମାନେ ମୃତ୍ୟୁବରଣ କରୁଥିଲେ ସେମାନେ ସବୁ ଭଗବତ ଧାମକୁ ଯାଉଥିଲେ। ତଥିବଚାନି ନରଲୋକ ବୀରା ଜୟ କୃଷ୍ଣ ମୁଖାରବିନ୍ଦ ନେତ୍ରୈ ବିବନ୍ତ୍ୟୋ ନୟନାଭିରାମ ପାର୍ଥାସ୍ତ୍ରପୂତା ପଦମାପୁର ଯେଉଁ ରହିଛନ୍ତି, ତଥିବଚାନି ନରଲୋକ ବୀରା, ସବୁ ବୀରମାନେ କ୍ଷତ୍ରିୟମାନେ ସବୁ ଯୁଦ୍ଧ କରୁଥିଲେ ସେମାନେ ସବୁ ଜୟ କୃଷ୍ଣ ମୁଖାରବିନ୍ଦମ। ମହାଭାରତ ଯୁଦ୍ଧରେ ଯେଉଁମାନେ ପାଣ୍ଡବମାନଙ୍କ ବିରୁଦ୍ଧରେ ରହିଛନ୍ତି ସେମାନେ ଯେଉଁ ଅର୍ଜୁନଙ୍କ ସହିତ ଯୁଦ୍ଧ କରୁଥିଲେ ବା ଅନ୍ୟମାନଙ୍କ ସହିତ ଯୁଦ୍ଧ କରୁଥିଲେ ପାଣ୍ଡବମାନଙ୍କ ସହିତ ପାଣ୍ଡବ ସୈନ୍ୟମାନଙ୍କ ସହିତ ସେମାନେ ବିପକ୍ଷରେ ରହିଛନ୍ତି, ସେମାନେ ଭଗବାନଙ୍କ ମୁଖକୁ ଦେଖୁଥିଲେ ସେମାନେ। ଜୟ କୃଷ୍ଣ ମୁଖାରବିନ୍ଦମ, ମୁଖ ବୋଲି କୁହାଯାଏନି, ମୁଖ ଅରବିନ୍ଦ, ମୁଖ ହେଉଛି ଗୋଟେ ପଦ୍ମଭଳି, ଏତେ ସୁନ୍ଦର ରହିଛି ସୁନ୍ଦର ଭଗବାନଙ୍କର ମୁଖାରବିନ୍ଦମ। ଜୟ କୃଷ୍ଣ ମୁଖାର, ଭଗବାନ ଏଭଳି ବ୍ୟବସ୍ଥା କରିଥିଲେ ଯେଉଁମାନେ ପାଣ୍ଡବ ପକ୍ଷରେ ମଧ୍ୟ ମୃତ୍ୟୁବରଣ କରୁଥିଲେ ମଧ୍ୟ ସେମାନେ ଭଗବାନଙ୍କ ମୁଖକୁ ଦେଖି ମୃତ୍ୟୁବରଣ କରୁଥିଲେ, ଭଗବାନ ଏଭଳି ବ୍ୟବସ୍ଥା କରିଥିଲେ। ଭଗବାନ ମୁଖ ସବୁଆଡ଼େ ରହିଛି, ଆମର ମୁଖଟା ଖାଲି ଗୋଟେ ପଟେ ରହିଛି, ପଛପଟେ ଆମର ଦେଖାଯିବନି, ଆମେ ଦେଖିପାରୁନି କ'ଣ ରହିଛି ପଛପଟେ, କିନ୍ତୁ ଭଗବାନ ମୁଖ ସବୁଟେ ଅଛି। କେଉଁଥିରେ କୁହାଯାଇଛି, ହଁ 13 ଅଧ୍ୟାୟ, ସର୍ବଥ ପାଣି ପାଦ ସର୍ବତ କିଶୋର ମୁଖମ, ସବୁଠାରେ ତାଙ୍କର ମୁଖ ରହିଛି। ତେଣୁ ସମସ୍ତେ ଭଗବାନ ଦର୍ଶନ କରୁଥିଲେ, ମୃତ୍ୟୁବରଣ କରିବା ପୂର୍ବରୁ ଭଗବାନ ଦର୍ଶନ କରି ମୃତ୍ୟୁବରଣ କରୁଥିଲେ। ଜୟ କୃଷ୍ଣ ମୁଖାରବିନ୍ଦମ ନେତ୍ରୈ ପିବନ୍ତ୍ୟୋ ନୟନାଭିରାମ, ତାଙ୍କ ନେତ୍ର ମାଧ୍ୟମରେ ଭଗବାନଙ୍କର ରୂପ ମାଧୁରୀକୁ ପାନ କରୁଥିଲେ ନୟନାଭିରାମ। ପାର୍ଥାସ୍ତ୍ର ପୂତା ପଦ୍ମପୁରସ୍ୟ, ଏଇଭଳି ଭାବରେ ପାର୍ଥ ଯେଉଁ ଅସ୍ତ୍ର ଛାଡ଼ୁଥିଲେ ପାର୍ଥାସ୍ତ୍ର ପୂତା ସେ ପବିତ୍ର ହେଇଯାଉଥିଲେ, ଏବଂ ପଦ୍ମପୁର ଭଗବାନଙ୍କର ପଦ ବା ଭଗବତ ଧାମ ପ୍ରାପ୍ତ ହେଉଥିଲେ ପଦ୍ମପୁର। ତେଣୁ ପଦ୍ମପୁରସ୍ୟ ପଦ୍ମପୁରସ୍ୟ ଭଗବାନଙ୍କ ଧାମକୁ ସେମାନେ ପ୍ରାପ୍ତ ହେଉଥିଲେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ସବୁ ବିରହା ସବୁ ହତ୍ୟା କଲେ, ସବୁ ବିଭିନ୍ନ ପଶୁମାନଙ୍କୁ ସବୁ ହତ୍ୟା କରିକିରି ପ୍ରାବିଶ ବିରହା, ଏଇଭଳି ଭାବରେ ସବୁ କଥା ରହିଛି ଶ୍ଳୋକରେ ଭାବାର୍ଥ କୁହାଯାଉଛି। ଏହି ଘଟଣା ନିଶ୍ଚିତ ଭାବରେ ଖାଣ୍ଡବନ ଦହନ ପରର ଘଟଣା, କାରଣ ବର୍ତ୍ତମାନ ଅର୍ଜୁନ ଗାଣ୍ଡିବ ଧନୁ ତଥା ଅନ୍ୟ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ପ୍ରୟୋଗ କରୁଛନ୍ତି ଯାହା ତାଙ୍କୁ ଉପଯୁକ୍ତ ଘଟଣା ପରେ ପ୍ରାପ୍ତ ହୋଇଥିଲା। ଏସବୁ ବର୍ଣ୍ଣନା କରାଯାଇନି, ମହାଭାରତରେ ଅନେକ ପ୍ରସଙ୍ଗ ରହିଛି, ଏଥିରେ କେବଳ ସାର ଜିନିଷଟି ରହିଛି। ତେଣୁ ଏ ମହାଭାରତ ଯଦି ନ ଜାଣିଲେ ଭାଗବତ ମଧ୍ୟ ଠିକ୍ ଭାବେ ବୁଝି ହେବ ନାହିଁ, ମହାଭାରତ ଜାଣିବାକୁ ପଡ଼ିବ। ମହାଭାରତରେ ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ, ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ମହାଭାରତକୁ ଯଦି ଆମେ ପ୍ରସଙ୍ଗ ଉଦ୍ଧାର ନ କରିବା ତାହେଲେ ଏଇଟାକୁ ଠିକ୍ ଭାବେ ବୁଝି ହେବ ନାହିଁ, ତେଣୁ ମହାଭାରତଟାକୁ ଜାଣିବାକୁ ପଡ଼ିବ। ଯାହା ହେଉ ଏ ଶ୍ଳୋକର ଭାଷାରେ କୁହାଯାଉଛି ସନାତନ ଗୋସ୍ୱାମୀ କ'ଣ ହଁ ହଁ ଶ୍ରୀଦର୍ଶନ କହୁଛନ୍ତି କାଳିନ୍ଦୀ ଦର୍ଶନ ପ୍ରସଙ୍ଗ ମାହ ଆ ପୂର୍ବରୁ ଯେଉଁ ବାରଟି ଶ୍ଳୋକ ଆମେ କହିଲେ ଆଲୋଚନା କଲେ ଭଗବାନ ପାଣ୍ଡବମାନଙ୍କ ସହିତ କିଭଳି ଭାବରେ ସବୁ ଲୀଳା କରୁଥିଲେ ସେଇ ଲୀଳାକୁ ସବୁ ବର୍ଣ୍ଣନା କରାଗଲା ତେରରୁ ତେଇଶ ଏ ଏଗାରଟି ଶ୍ଳୋକରେ କାଳିନ୍ଦୀଙ୍କ ସହିତ ମିଳନ ହେବ ଭଗବାନଙ୍କର ବର୍ଣ୍ଣନା କରାଯିବ ସେ ସୀତାରାମ ଯୋଉ କି କାଳିନ୍ଦୀ ମିଳନ କାଳିନ୍ଦୀ ମଧ୍ୟ ବହୁତ କାଳ ଧରିକିରି ତପସ୍ୟା କରୁଥିଲେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ବିଷ୍ଣୁଙ୍କର କାଳିନ୍ଦୀ ହେଉଛନ୍ତି ଏଇ ଯମରାଜଙ୍କର ଭଉଣୀ ଯମ ଏବଂ ଜମି ବା ଇଏ ହେଉଛନ୍ତି କାଳିନ୍ଦୀ ଯମ ଯମରାଜଙ୍କର ଭଉଣୀ ଇଏ ଯମରାଜଙ୍କ ଭଉଣୀ ହେଉଛନ୍ତି ଇଏ ହେଉଛି ଜାହାଳ ଭାଇ ଭଉଣୀ ଏମାନେ କ'ଣ ଏମାନେ ହେଉଛନ୍ତି ସୂର୍ଯ୍ୟଦେବଙ୍କର ପୁତ୍ର ପୁତ୍ର ପୁତ୍ରୀ ସୂର୍ଯ୍ୟଦେବଙ୍କର ପୁତ୍ର ପୁତ୍ରୀ ଏଇ କହିବେ କାଳିନ୍ଦୀ କହିବେ କାଳିନ୍ଦୀ ଦୁଇ ରୂପରେ ଅଛନ୍ତି ଆମେ ସେଦିନ କହୁଥିଲେ ଗୋଟେ ହେଉଛି ନଦୀ ରୂପରେ ରହିଛନ୍ତି ଆଉ ଗୋଟେ ହେଉଛନ୍ତି ସ୍ତ୍ରୀ ରୂପରେ ରହିଛନ୍ତି ଭଗବାନଙ୍କ ସ୍ତ୍ରୀ ପତ୍ନୀ ହେବେ ସିଏ ତେଣୁ ଏଇ ଦୁଇ ରୂପରେ ରହିଛନ୍ତି କାଳିନ୍ଦୀ କାଳିନ୍ଦୀ ଯମୁନା ଜୟ ଜୟ ମହାବନ କାଳିନ୍ଦୀ ଯମୁନା ତେଣୁ ଏଇ ଯମୁନା ଯେଉଁ ରହିଛନ୍ତି ସେଇଠି ତପସ୍ୟା କରୁଥିଲେ ସେ ଯମୁନା ନଦୀରେ ସୂର୍ଯ୍ୟଦେବ ତାଙ୍କ ପାଇଁ ଗୋଟେ କ'ଣ ପ୍ରାସାଦ ନିର୍ମାଣ କରିଦେଇଛନ୍ତି ସେ ସେଇଠି ରହିଛନ୍ତି ଏବଂ ଭଗବାନ ପାଇବା ପାଇଁ ତପସ୍ୟା କରୁଛନ୍ତି କାଳିନ୍ଦୀ ଏ ଭଗବାନଙ୍କ ଚତୁର୍ଥ ବିବାହ ହେବ ଏହି ପ୍ରସଙ୍ଗ ବର୍ଣ୍ଣନା କରାଯିବ ଏଗାରଟି ଶ୍ଳୋକରେ ବର୍ଣ୍ଣନା କରାଯିବ ତେରରୁ ତେଇଶ ତେଣୁ ଏ କଥା ଆସିବ ବର୍ତ୍ତମାନ ଏଇସବୁ ଆସିଲା ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ବିଶେଷଣ ଜୟତି ଇତି ବିଜୟ ଏଇ ଯେଉଁ ଶବ୍ଦର ଯେଉଁ ବ୍ୟୁତ୍ପତ୍ତି ଜାଣିଗଲେ ବହୁତ ଆନନ୍ଦ ଲାଗିବ ବିଜୟ ଶବ୍ଦର ଅର୍ଥରେ ସନାତନ ଗୋସ୍ୱାମୀ କହୁଛନ୍ତି ବିଶେଷଣ ଜୟତି ଜୟତି ଜନନିବାସ ଦେବକୀ ଜନ୍ମ ବାଦ ଯଦୁବର ପରିଷନ୍ନ ଧର୍ମନ୍ ସ୍ଥିର ଚରଭୁଜି ନଗ୍ନ ସୁସ୍ମିତ ଶ୍ରୀ ବୃକ୍ଷୀନ ବ୍ରଜପୁର ବନିଦାନାଂ ବର୍ଦ୍ଧୟନ୍ କାମ ଦେବଂ ଦଶମ ସ୍କନ୍ଦ ନବମ ମଧ୍ୟରେ ଏଇ ଲୀଳାଟି ଆସିବ ଏ କଥାଟି କୁହାଯିବ ଏଇଭଳି ଭାବରେ ଭଗବାନଙ୍କ ପତ୍ନୀମାନେ ଭଗବାନଙ୍କର ଗୁଣଗାନ କରୁଛନ୍ତି ଜୟତି ଜନନିବାସ ସମସ୍ତ ଜନମାନେ ଯାହାଙ୍କ ପାଖରେ ନିବାସ କରନ୍ତି ସେଇ ଭଗବାନ ଜୟତି ତାଙ୍କର ଜୟ ହେଉ ତେଣୁ ଆମେ ପ୍ରତିଦିନ ଜୟ ଘୋଷଣା ଜୟ କରୁଛେ ସବୁବେଳେ ଜୟ ଘୋଷଣା କରୁଛେ ନାରାୟଣ ନମସ୍କୃତ୍ୟଂ ନରଂଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟ ମୁଧିରେ ଭଗବାନଙ୍କର ଯେକୌଣସି ଲୀଳାରେ ଯେକୌଣସି ଯେଉଁ ହେଉଛି ପୂଜାପୂଜି ସବୁ ହେଉଛି ସବୁବେଳେ ଜୟଧ୍ୱନି ଦିଆଯାଉଛି ଯେଉଁମାନେ ଏଥିରେ ଅଂଶଗ୍ରହଣ କରିବେ ତାଙ୍କର ଜୟ ହେବ ଯେଉଁମାନେ ଅଂଶଗ୍ରହଣ ନ କରିବେ ଅଂଶଗ୍ରହଣ ନ କରି ଜୟ କେମିତି ହେବ ଅଂଶଗ୍ରହଣ କଲେ ଜୟ ହେବ ତେଣୁ ହଲ୍ ଗୋରିଜ ଏଇଟା ବୁଝିପାରନ୍ତି ନାହିଁ କ'ଣ ଲାଷ୍ଟ କୁହାଯାଉଛି ଆଉ କେତେ ଜଣ ସେଇଟା କହନ୍ତି ନାହିଁ ସେଇଟା ହେଉଛି ହଲ୍ ଗୋରିଜ ଗୋରିଜ ମାନେ ଜୟ ଭଗବାନଙ୍କ ଲୀଳାରେ ଯେଉଁମାନେ ସାମିଲ ହେଲେ ତାଙ୍କର ନିଶ୍ଚିନ୍ତ ଭାବରେ ଜୟ ହେବ ପରାଜୟ ତାଙ୍କର ହେଇପାରିବ ନାହିଁ ନିଶ୍ଚିନ୍ତ ଭାବରେ ଜୟ ହେବ ଅନ୍ୟ ପକ୍ଷରେ ଯେତେ ବଡ଼ କୁଶଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ଯଦି ଭଗବାନ ସହିତ ଯୁକ୍ତ ହେଇନାହାନ୍ତି ପରାଭବ ସ୍ଥାବ ଦବୋଦ ଜାତ ମୁଁ ଗତକାଲି ଏ ଶ୍ଳୋକଟି କହୁଥିଲେ ସବୁବେଳେ ତାଙ୍କର ପରାଭବ ହେବ ତାଙ୍କର ଜୟ ହେଇପାରିବ ନାହିଁ ତେଣୁ ଆମର ଏଇ ଧାରାରେ ସବୁବେଳେ ଜୟଧ୍ୱନି ଦିଆଯାଉଛି ସବୁବେଳେ ଜୟ ଧ୍ୱନି ଦିଆଯାଉଛି ଯେଉଁମାନେ ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରିବେ ତାଙ୍କର ଜୟ ହେବ ଜୟ ହେଉ ତେଣୁ ଆମେ ଆରମ୍ଭରେ ଜୟ କରୁଛେ ଜୟଧ୍ୱନି ଦେଉଛେ ଲାଷ୍ଟକୁ ଜୟଧ୍ୱନି ଦେଉଛେ ସବୁବେଳେ ଜୟଧ୍ୱନି ଦେଉଛେ ଭଗବାନଙ୍କ ଲୀଳାରେ ଆମେ ସାମିଲ ହେଲେ କ'ଣ ଛୋଟିଆ କଥା କେତେ ବଡ଼ ଭାଗ୍ୟର କଥା ନିଶ୍ଚିନ୍ତ ଭାବରେ ତାଙ୍କର ଜୟ ହେବ ସ୍ୱଳ୍ପମପିଅସ୍ୟ ଧର୍ମସ୍ୟ ତ୍ରାହତି ମହତ ଭୟା ଯଦି ଅଳ୍ପ କିଛି ଜଣ ଯଦି ଭଗବାନଙ୍କର ସେବାରେ ନିଯୁକ୍ତ ହୋଇଛନ୍ତି ତାଙ୍କୁ ମଧ୍ୟ ବହୁତ ବଡ଼ ବିପଦରୁ ରକ୍ଷା ପାଇବେ ସେମାନେ ସ୍ୱଳ୍ପମପିଅସ୍ୟ ଧର୍ମସ୍ୟ ତ୍ରାହତି ମହତ ଭୟା ତେଣୁ ବିଜୟ ଶବ୍ଦର ଅର୍ଥରେ ଏଇଭଳି ବିଶେଷଣ ଜୟତି ଇତି ବିଜୟ ବିଶେଷଣ ଜୟ ଭଗବାନଙ୍କର ଖାଲି ଯେ ଜୟ ହେବ ତାହା ନୁହଁ ବହୁତ ଜଗତରେ ଆମେ ଦେଖୁଛେ ବହୁତ ବ୍ୟକ୍ତି ଜୟଲାଭ କରୁଛନ୍ତି ବିଭିନ୍ନ କ୍ଷେତ୍ରରେ ଜୟଲାଭ କରୁଛନ୍ତି ହଁ ବର୍ତ୍ତମାନ କ୍ରିକେଟ୍ ମ୍ୟାଚ୍ କେଉଁଠି କେଉଁଠି ଚାଲିଛି ମୁଁ ଆମ ପାଖକୁ ମେସେଜ୍ ଆସିଯାଉଛି ଏତିକି ରନ୍ ହେଲା ସେ ଲୋକ ସେ ଜୟ ଲାଭ କଲା କି ଜୟ ସେ ଲାଭ କଲା
କି ଯାହା ହେଲା
ସେ ଯାହାର ମୂଲ୍ୟ କ'ଣ ଅଛି? ଯାହାର କିଛି ମୂଲ୍ୟ ଅଛି? କିନ୍ତୁ ଭଗବାନଙ୍କର ସେବାରେ ପରାଜୟ ହେଇଗଲେ ମଧ୍ୟ ସେଇଟା ଜୟ, ଆଉ ଭଗବାନ ସେବା ନାହିଁ ସେଇଟା ଜୟ ମଧ୍ୟ ହେଲେ ମଧ୍ୟ ସେଇଟା ପରାଜୟ। ଭଗବତ ଗୀତାରେ ଭଗବାନ ସେଇଟା କହିଲେ, ମୃତ୍ୟୁ ସର୍ବହରସ୍ୟାହମ୍, ମୃତ୍ୟୁ ରୂପରେ ତାଙ୍କର ସବୁ ଜୟ ସବୁ ଭଗବାନ ବରଣ କରିନିଅନ୍ତି। ବହୁତ ଜୟଧ୍ୱନି ବହୁତ ଜୟଧ୍ୱନି ପ୍ରାପ୍ତ ହେଇଥିଲେ, ବହୁତ ଜୟ ଲାଭ କରିଥିଲେ, ସବୁ କରିଥିଲେ ନେପୋଲିଅନ, ବହୁତ ଆଲେକଜାଣ୍ଡର ଇତ୍ୟାଦି ବହୁତ ରାଜ୍ୟ ଜୟ ସବୁ କରିଛନ୍ତି, ସବୁ ହେଇଛି। କିନ୍ତୁ କି ସ୍ଥାୟ ସେ ମୃତ୍ୟୁରେ ସବୁ କିଛି ସମାପ୍ତ ହେଇଗଲା, ଆଉ କିଛି ମୂଲ୍ୟ ନାହିଁ। କିନ୍ତୁ ଭଗବାନଙ୍କର ଭକ୍ତ ସେ ପରାଜୟ ଲାଭ କଲେ ମଧ୍ୟ ସେଇଟା ଜୟ ଭଗବାନ ଉଦ୍ଦେଶ୍ୟରେ କଲେ। ଯେମିତି ଆମେ ଦେଖିବା ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ, ଭଗବାନ ଯେତେବେଳେ ସୀତାଦେବୀଙ୍କୁ ରାବଣ ହରଣ କରୁଥିଲେ, ସେହି ସମୟରେ ଜଟାୟୁ ରାବଣ ସହିତ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ରାବଣର ବହୁତ ଶକ୍ତି ରହିଛି, କିନ୍ତୁ ଜଟାୟୁଙ୍କର ଏତେ ଶକ୍ତି ନାହିଁ, ତଥାପି ସେ ଯୁଦ୍ଧ କଲେ ଏବଂ ରାବଣ ତାଙ୍କ ପକ୍ଷକୁ ଛେଦନ କରି ଚାଲିଗଲେ। କିନ୍ତୁ ଭଗବାନ ରାମଚନ୍ଦ୍ର ଯେତେବେଳେ ଆସିଲେ, ତାଙ୍କୁ ନିଜେ ତାଙ୍କର ଶବଦାହ କଲେ ବା ତାଙ୍କୁ ଯେଉଁ ଅନ୍ତିମ ସଂସ୍କାର କଲେ। ଭଗବାନ ରାମଚନ୍ଦ୍ର ତାଙ୍କ ନିଜ ପିତା ଦଶରଥଙ୍କର ସଂସ୍କାର କରିପାରିନଥିଲେ, କିନ୍ତୁ ଇଏ ଯେଉଁ ଜଟାୟୁ, ଏ ଦଶରଥଙ୍କର ବନ୍ଧୁ ଭାବରେ ରହିଥିଲେ ସିଏ ଜଟାୟୁ। ବହୁତ ଘଟଣା ସବୁ ରହିଛି, ସବୁ ରାମାୟଣରେ ସବୁ ବର୍ଣ୍ଣନା କରାଯାଇଛି। ଜଟାୟୁ ଚାହୁଁଥିଲେ ତାଙ୍କର ପୁତ୍ର ରାମଙ୍କୁ ପୁତ୍ର ରୂପରେ ଦେବା ପାଇଁ ଦଶରଥଙ୍କୁ ଅନୁରୋଧ କରୁଥିଲେ, ଏଇସବୁ କଥା ରହିଛି। ତେଣୁ ପୁତ୍ର ରୂପରେ ପାଇବା ପାଇଁ ଚାହୁଁଥିଲେ। ବର୍ତ୍ତମାନ ପ୍ରକୃତରେ ଅନ୍ତିମ ସମୟରେ ଯେତେବେଳେ ତାଙ୍କ ମୃତ୍ୟୁ ହୋଇଗଲା, ଭଗବାନ ରାମଚନ୍ଦ୍ର ଆସିକରି ତାଙ୍କର ଅନ୍ତିମ ସଂସ୍କାର କଲେ, ଆଉ କି ପରାଜୟ ହେଲା? ସେଇଟା ତାଙ୍କର ଜୟ ହେଲା, ଜୟ ହେଲା ବିଶେଷଣ ଜୟ, ବିଶେଷଣ ଇଏ ହେଉଛି ପ୍ରକୃତ ଜୟ ହେଲା। ମାୟା ଉପରେ ବିଜୟ ଲାଭ କରୁଛେ ଆମେ, ଆମେ ଯେଉଁ ଜପ କରୁଛେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ, ଆମେ ସେଦିନ କହୁଥିଲେ ଆମେ ସବୁବେଳେ ଯୁଦ୍ଧ କରୁଛେ, ମାୟା ବିରୁଦ୍ଧରେ ଯୁଦ୍ଧ କରୁଛେ, ମାୟା ବିରୁଦ୍ଧରେ ଯୁଦ୍ଧ କରୁଛେ, ଆମେ ହାରିଗଲେ କିଛି ଅସୁବିଧା ନାହିଁ। ମାୟା ବିରୁଦ୍ଧରେ ଯୁଦ୍ଧ ଭଗବାନଙ୍କ ଶରଣରେ ଯାଇଛେ ଆମେ, ଭଗବାନ କଥା ପ୍ରଚାର କରୁଛେ, ଭଗବାନ ନାମ ନେଉଛେ, ଏ ମାୟା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରୁଛେ, ହାରିଗଲେ ମଧ୍ୟ କିଛି ଅସୁବିଧା ନାହିଁ, କାରଣ ଭଗବାନ ପାଇଁ ଆମେ କରୁଛେ ଏଇଟା ବିଶେଷଣ ଜୟ, ନିଶ୍ଚିନ୍ତ ଭାବରେ ତାଙ୍କର ଜୟ ହେବ। ତେଣୁ ଏଇ ଯେଉଁ ରହିଛି ବିଶେଷଣ ଜୟତି ଇତି ବିଜୟ, ବହୁତ ସୁନ୍ଦର କଥା। ସେଠି ମଧ୍ୟ ସନାତନ ଗୋସ୍ୱାମୀ ମଧ୍ୟ ସେ କଥା କହିଥିଲେ, ଗାଁ କହିଲେ ପୃଥିଙ୍ଗ ଡିବୟତି କହିଲେ ନନ୍ଦୟତି ଶବ୍ଦ ହେଇଛି, ଗାଣ୍ଡିବ ଶବ୍ଦର ଅର୍ଥ ହେଉଛି ବ୍ୟୁତ୍ପତ୍ତି, ଗୋଟି ଗୋଟି ଶବ୍ଦରେ ବହୁତ କଥା ଅଛି, ବହୁତ ଶୋକ ବହୁତ ଅର୍ଥ ରହିଛି ଗାଣ୍ଡିବ। କୃଷ୍ଣେନ, କୃଷ୍ଣ ଶବ୍ଦ ଯେଉଁ ବ୍ୟବହାର କରାଯାଇଛି ଏଇଟା କାହିଁକି କୁହାଗଲା? ସୁଖଦେବ ଗୋସ୍ୱାମୀ କାହିଁକି ଏଇ ଶବ୍ଦଟି କହିଲେ ନା, ଏଇଟା ହେଉଛି ଅର୍ଜୁନଙ୍କର ଭାବ। କୃଷ୍ଣ କହିଲେ ସଖାଦିନା ନିଜ ଚିତ୍ତାକର୍ଷକେଣ, କୃଷ୍ଣ ଭଗବତ ସାକଂ, କୃଷ୍ଣ ଅର୍ଜୁନ କୃଷ୍ଣଙ୍କୁ ନେଇକି ଯାଉଛନ୍ତି, ଭଗବାନ ସିଏ ନିଜ ଚିତ୍ତକୁ ଆକର୍ଷଣ କରୁଛନ୍ତି। କ'ଣ ଅର୍ଜୁନଙ୍କର ଭାବ କିଭଳି, ଭଗବାନଙ୍କ ସହିତ ରହିକରି କିଭଳି ଭାବରେ ସେ ଆନନ୍ଦ ନଉଥିବେ ଭଗବାନଙ୍କ ସହିତ। କୃଷ୍ଣ କୃଷ୍ଣ ଶବ୍ଦର ଅର୍ଥ ମଧ୍ୟ ରହିଛି, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି କୃଷ୍ଣ ଶବ୍ଦର ଅର୍ଥ ହେଉଛି କ'ଣ? କ୍ରିସ୍ କହିଲେ ଭୂବାଚକ, କ୍ରିସ୍ କହିଲେ ଭୂବାଚକ, ଅଣ କହିଲେ ଆନନ୍ଦ, ଆନନ୍ଦବାଚକ, କୃଷ୍ଣ କହିଲେ ଆନନ୍ଦ, ଆନନ୍ଦ ପ୍ରଦାନ କରିବ କୃଷ୍ଣ। କୃଷ୍ଣ ଖାଲି ଉଚ୍ଚାରଣ କରିବା ମାନେ ଭଗବାନଙ୍କର ଆନନ୍ଦପ୍ରାପ୍ତ ହେବା, ତେଣୁ ସେଇ ଭଗବାନ କୃଷ୍ଣଙ୍କର ନାମକୁ ଉଚ୍ଚାରଣ କରି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ବା ମହାରାଜ କି।